नमो भगवते वासुदेवाय
ओम नमो भगवते वासुदेवाय
ओम नमो भगवते वासुदेवाय
ओम नमो भगवते वासुदेवाय
श्रीमद् भगवद गीता प्रथम अध्याय प्रथम श्लोक धृतराष्ट्र उवाच धर्म क्षेत्रे कुरुक्षेत्रे धर्म क्षेत्रे कुरुक्षेत्रे श्रम वेदादु
सभा
श्रम वेदादु सभा माम का पांडवास्तैव माम का पांडवास्तैव धर्मक्षेत्रे कुरुक्षेत्रे समवेतादुस्सभास्तैव किमकुर्वत सञ्जया धर्मक्षेत्रे कुरुक्षेत्रे समवेतादुस्सभा मामका पांडवास्तैव किमकुर्वत सञ्जया
धर्मक्षेत्रे कुरुक्षेत्रे
धर्मक्षेत्रे कुरुक्षेत्रे
समवेतादुस्सभा
मामका पांडवास्तैव किमकुर्वत सञ्जया धर्मक्षेत्रे कुरुक्षेत्रे समवेतादुस्सभा धृतराष्ट्र राजा धृतराष्ट्र उवाच कहिले धर्मक्षेत्रे धर्मक्षेत्रे बा तीर्थस्थानरे कुरुक्षेत्रे कुरुक्षेत्र नाम स्थानरे समवेदा समवेत होइथिबा युधिष्ठिर युद्ध करिबाकु इच्छा करुथिबा मामकः मो दल का पुत्र माने पांडव पांडुपुत्रगण च एवं एव निश्चिंत भावे किम कौन अकुर्वत से मैंने कले संजय हे संजय शुभवाद सुषमा देवशिव वेदांत स्वामी प्रभुवाद महाराज इंग्राजी एवं सुषमा गौरवंद स्वामी महाराज ओडिया धृतराष्ट्र कहले हे संजय मो पुत्रगण एवं पांडुपुत्रगण युद्ध करने इच्छा करी तीर्थक्षेत्र धर्मक्षेत्र कुरुक्षेत्र नामक स्थान में एकत्र हो कौन कले महाभारत श्री प्रभुपाद महाराज कहते भगवद गीता भगवत ज्ञान अटे पृथ्वीर चारिड़े समस्ते ये पाठ करती गीता महात्म गीता पाठ महिमा कथा कहुई कह व्यक्ति भगवान श्रीकृष्ण एक भक्त सहायत बड़ जत्न सहित भगवद गीता पाठ करवा उचित एवं से कौन सी व्यक्तिगत व्याख्या मतामत न जोड़ी ताक बुझाक चेषा करवा उचित किपर भगवद गीता को भल भाव बुझा तार उदाहरण भगवद गीता ही अच्छी अर्जुन प्रत्यक्ष भाव में भगवान भगवद गीता वाणी श्रवण करपर यह बुझे समस्ते से भाव में बुझा उचित यदि कई भाग्यवान लोक कौन सी व्यक्तिगत व्याख्या ग्रहण नक अर्जुन भाई गुरु परंपरा आसुवा गुरु भगवद गीता बुझे तहार से समस्त वैदिक ज्ञान एवं पृथ्वीर समस्त शास्त्र ज्ञान को रखीज अन्न ग्रंथ मान जहाँ सब अच्छी सब भगवद गीतार अच्छे कितु पाठक आहरी एपरी अनेक कथा भगवद गीतार पाए जहाँ अन्न कौन सी ग्रंथे मिलना जहाँ हूँ स्वतंत्र मानदंड यह हूँ पूर्ण भगवत ज्ञान कारण यह प्रत्यक्ष भाव परम पुरुष भगवान श्रीकृष्ण द्वारा कह जाइए ଧୃତରାଷ୍ଟ୍ର ଏବଂ ସଂଗ୍ରାମ ମଧ୍ୟରେ ମହାଭାରତରେ ବର୍ଣ୍ଣିତ ହୋଇଥିବା ଏହି ଯେଉଁ ବିଷୟ ଆଲୋଚନା କରାଗଲା ତାହା ଏହି ମହାନ ଦର୍ଶନ ଗ୍ରନ୍ଥର ମୌଳିକ ନୀତି ରୂପେ ପ୍ରତିଷ୍ଠିତ ହୋଇଛି। ଜଣାଯାଇଛି ଯେ ଏହି ଦର୍ଶନ କୁରୁକ୍ଷେତ୍ର ଯୁଦ୍ଧବିନ୍ଦ୍ରାଣୀ ପ୍ରକାଶ କରାଯାଇଛି। କୁରୁକ୍ଷେତ୍ର କେଉଁ ଅବିସ୍ମରଣୀୟ ବୈଦ ଯୁଗରୁ ଏକ ପବିତ୍ର ତୀର୍ଥସ୍ଥାନ ରୂପେ ଖ୍ୟାତିଲାଭ କରିଆସୁଅଛି। ଯେତେବେଳେ ଭଗବାନ ସ୍ୱୟଂ ଧରଧାମରେ ଲୋକଶିକ୍ଷା ନିମିତ୍ତ ଉପସ୍ଥିତ ଥିଲେ ସେତେବେଳେ ଏହି ଦର୍ଶନ ଭଗବାନଙ୍କ ଦ୍ୱାରା ହିଁ କରାଯାଇଅଛି। ଏଠାରେ ବ୍ୟବହୃତ ଧର୍ମକ୍ଷେତ୍ର ବା ଯେଉଁଠାରେ ଗତବିଧି ଓ ଧର୍ମନୀତି ଅନୁଷ୍ଠିତ ହୁଏ ଏ ଶବ୍ଦଟି ବଡ଼ ଅର୍ଥପୂର୍ଣ୍ଣ ଅଟେ। କାରଣ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ପରମପୁରୁଷ ଭଗବାନ ଅର୍ଜୁନଙ୍କ ପକ୍ଷରେ ଥିଲେ। କୌରବମାନଙ୍କର ପିତା ଧୃତରାଷ୍ଟ୍ର ଯୁଦ୍ଧରେ ତାଙ୍କର ପୁତ୍ରମାନଙ୍କ ବୀର ସମ୍ବନ୍ଧରେ ବଡ଼ ସନ୍ଦେହ ଥିଲେ। ଏହି ସନ୍ଦେହରେ ପଡ଼ି ସେ ତାଙ୍କର ସଚିବ ସଞ୍ଜୟ ପ୍ରଶ୍ନ କଲେ, ମୋର ପୁତ୍ର ଓ ପାଣ୍ଡବ ପୁତ୍ରମାନେ କ'ଣ କଲେ? ସେ ଏକଥା ଭଲ ଭାବରେ ଜାଣିଥିଲେ ଯେ ତାଙ୍କର ପୁତ୍ର ଏବଂ ତାଙ୍କ ସାନ ଭାଇ ପାଣ୍ଡବ ପୁତ୍ରଗଣ ଯୁଦ୍ଧ କରିବା ନିମିତ୍ତ ଦୃଢ଼ ନିଶ୍ଚିତ ହୋଇ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଏକତ୍ର ହୋଇଛନ୍ତି। ତଥାପି ତାଙ୍କର ପ୍ରଶ୍ନ ବଡ଼ ଗୁରୁତ୍ୱପୂର୍ଣ୍ଣ ଅଟେ। ଭାଇ ଭାଇ ମଧ୍ୟରେ ହେଉଥିବା ଯୁଦ୍ଧରେ ଗୋଟିଏ ଆପୋଷ ମିଳାମିଶ ହୋଇଯାଉ ଏହା ସେ ଚାହୁଁନଥିଲେ, କିନ୍ତୁ ଏ ଯୁଦ୍ଧରେ ତାଙ୍କ ପୁତ୍ରମାନଙ୍କ ଭାଗ୍ୟ କ'ଣ ହେବ ତାହା ହିଁ ସେ ଜାଣିବାକୁ ଚାହୁଁଥିଲେ। ଯେହେତୁ କୁରୁକ୍ଷେତ୍ରରେ ଯୁଦ୍ଧ ହେବାକୁ ଯାଉଛି ତେଣୁ ଧୃତରାଷ୍ଟ୍ର ବଡ଼ ଶଙ୍କାକୁଳ ହୋଇପଡ଼ିଥିଲେ। ଯୁଦ୍ଧ ଉପରେ ଧର୍ମକ୍ଷେତ୍ର ବା ତୀର୍ଥସ୍ଥାନର ଖୁବ୍ ପ୍ରଭାବ ଅଛି। ଏ କୁରୁକ୍ଷେତ୍ର ସମ୍ବନ୍ଧରେ କେତେକ ବର୍ଣ୍ଣନା କରାଯାଇଛି, ବେଦରେ ବର୍ଣ୍ଣନା କରାଯାଇଛି ଯେ ତୀର୍ଥସ୍ଥଳଟି ଦେବଲୋକର ଅଧିବାସୀ ଦେବତାମାନଙ୍କର ମଧ୍ୟ ପୂଜ୍ୟ ସ୍ଥଳ ଅଟେ। ସେ ଭଲ ଭାବରେ ଜାଣିଥିଲେ ଯେ ଅର୍ଜୁନ ଆଦି ପାଣ୍ଡବମାନଙ୍କ ପକ୍ଷରେ କୁରୁକ୍ଷେତ୍ର ଏବଂ ଧର୍ମକ୍ଷେତ୍ରରେ ଅନୁଷ୍ଠିତ ଯୁଦ୍ଧଟି ଅନୁକୂଳ ହେବ, କାରଣ ସେମାନେ ପାଣ୍ଡବମାନେ ସ୍ୱାଭାବିକତଃ ଧାର୍ମିକ। ସଞ୍ଜୟ ବ୍ୟାସଦେବଙ୍କ ଶିଷ୍ୟ ଥିଲେ, ତେଣୁ ବ୍ୟାସଙ୍କ କୃପାରୁ ସେ ଧୃତରାଷ୍ଟ୍ରଙ୍କ କୋଠରୀ ମଧ୍ୟରେ ବସିକରି ସୁଦ୍ଧା କୁରୁକ୍ଷେତ୍ର ଯୁଦ୍ଧଭୂମିରେ କ'ଣ ହେଉଛି ସେ ସବୁ ଦେଖିପାରୁଥିଲେ। ତେଣୁ ଧୃତରାଷ୍ଟ୍ର ଯୁଦ୍ଧ ଘଟଣା ତାକୁ ପଚାରିଥିଲେ। ପାଣ୍ଡବମାନେ ଓ ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ଏକ ପରିବାର ଅଟନ୍ତି, କିନ୍ତୁ ଧୃତରାଷ୍ଟ୍ରଙ୍କ ମନ ଏଠାରେ ଖୋଲି ହୋଇଯାଇଛି। ସେ ଜାଣିଛନ୍ତି ତାଙ୍କର ପୁତ୍ରମାନଙ୍କୁ ପୌରବ ବୋଲି କହିଛନ୍ତି ଏବଂ ପାଣ୍ଡବ ପୁତ୍ରମାନଙ୍କୁ ବଂଶରୁ ଅଲଗା କରିଦେଇଛନ୍ତି। ତେଣୁ ଧୃତରାଷ୍ଟ୍ରର ପାଣ୍ଡବ ପୁତ୍ରମାନଙ୍କ ତାଙ୍କର ଭାତୃସ୍ପୃଶ ସହ କି ପ୍ରକାର ସମ୍ପର୍କ ଥିଲା ବ୍ୟକ୍ତି ଭଲ ରକମ ବୁଝିପାରିବ ଏବଂ ସେଥିରୁ ଧୃତରାଷ୍ଟ୍ରଙ୍କ ଠାରେ ସ୍ଥାନ କେଉଁଠି ଜାଣିପାରିବ, ଧୃତରାଷ୍ଟ୍ରଙ୍କ ସ୍ଥାନ କେଉଁଠି ଜାଣିପାରିବ। ଯେପରି ଧାନ କ୍ଷେତ୍ରରେ ଅନେକ ବଳବା ଥାଏ ଏବଂ କୃଷକ ସେଗୁଡ଼ିକୁ ଉପାଡ଼ି ଫୋପାଡ଼ି ଦିଏ, ଠିକ୍ ସେହିପରି ଏ ଘଟଣାର ପ୍ରାରମ୍ଭରୁ ଧର୍ମର ପିତା ଭଗବାନ ଶ୍ରୀକୃଷ୍ଣ ଉପସ୍ଥିତ ଥିବା ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ଦୁର୍ଯ୍ୟୋଧନ ଆଦି ଧୃତରାଷ୍ଟ୍ରଙ୍କ ପୁତ୍ରଗଣ ଏବଂ ଅନ୍ୟମାନେ ଅନେକ ଅଦରକାରୀ ବାଳୁଙ୍ଗା ଯେଉଁମାନେ ଥିଲେ କୁଳବାଳୁଙ୍ଗା ସେମାନଙ୍କୁ ଭଗବାନ ଶ୍ରୀକୃଷ୍ଣ ସମ୍ପୂର୍ଣ୍ଣ ରୂପେ ଉପାଡ଼ି ଫୋପାଡ଼ି ଦେବେ ଏବଂ ଧର୍ମରାଜ ଯୁଧିଷ୍ଠିରଙ୍କର ନେତୃତ୍ୱରେ ପରିଚାଳିତ ପୂର୍ଣ୍ଣ ଧାର୍ମିକ ବ୍ୟକ୍ତିମାନଙ୍କୁ ପ୍ରତିଷ୍ଠା କରିବେ। ଧର୍ମକ୍ଷେତ୍ରେ ଓ କୁରୁକ୍ଷେତ୍ର ଶବ୍ଦର ଯାହା କିଛି ଐତିହାସିକ ଓ ବୈଦିକ ଗୁରୁତ୍ୱ ଥାଉ ନା କାହିଁକି, ଏହା ହେଉଛି ପ୍ରକୃତ ତାତ୍ପର୍ଯ୍ୟ। ମୁଁ ବିଷ୍ଣୁପାଦାୟ କୃଷ୍ଣପୃଷ୍ଠା ଭୂତଳେଶ୍ୱରୀଗଙ୍ଗୁଷ୍ଠାମିତ୍ରାମି ନୂଆ ସଦ୍ଭକ୍ତମାଣେ ମଣିପୁର ଗୃହାଜ ପ୍ରଭୁପାଦ ସଦ୍ବାଣୀ ପ୍ରଚାର ନିବତାୟ। ହରେ କୃଷ୍ଣ, ଆଜିଠାରୁ ଆମର ଭଗବତ ଗୀତା ପ୍ରଥମ ଅଧ୍ୟ ଆରମ୍ଭ ହେଲା, ତେଣୁ ବହୁତ ବର୍ଷ ତଳେ ମୁଁ ଯେତେବେଳେ ସଣ୍ଡେ ପ୍ରୋଗ୍ରାମରେ କ୍ଲାସ୍ ଦେଇଥିଲି ଏହି ପ୍ରଥମ ଅଧ୍ୟାୟରୁ କ୍ଲାସ୍ ଚାଲିଥିଲା ସଣ୍ଡେ ପ୍ରୋଗ୍ରାମରେ। ସେ ଶ୍ଳୋକଟି ହେଉଛି ତଥା ସ୍ୱତି ହେଉ ଯୁକ୍ତ ମହତି ସନ୍ଦେହ ନିଶ୍ଚିତ ଆଉ ଏହି ଅଧ୍ୟାୟ ଆସିବ ଯେ ପାଣ୍ଡବମାନଙ୍କର କୌରବମାନଙ୍କ ପୁରୀର ଶଙ୍କନାଦ ହୋଇଗଲା, ତାପରେ ପାଣ୍ଡବମାନେ ଶଙ୍କନାଦ କଲେ ତଥା ସ୍ୱତି ହେଉ, ଏହି ଶ୍ଳୋକଟି ମୋର ମନେ ଅଛି, ସେସବୁ ମୁଁ କଥା କହିଥିଲି ସଣ୍ଡେ ପ୍ରୋଗ୍ରାମରେ। ଯାହା ହେଉ, ଆମର ଶ୍ରୀଶ୍ରୀମନ୍ତ ମହାରାଜ 2006 ଏହି ସ୍ଥାନଟି ପ୍ରାପ୍ତ ହୋଇଥିଲେ, ତାପରେ ତାଙ୍କର ପ୍ରିୟ ଶିଷ୍ୟ ଅଭିଞ୍ଜନ ପ୍ରଭୁ ବର୍ତ୍ତମାନ ସେ ବେଦାନନ୍ଦ ମହାରାଜ ହୋଇଗଲେଣି। ସେ ଆକ୍ରାନ୍ତ ପରିଶ୍ରମ କରି ଅନ୍ୟ ଭକ୍ତମାନେ ମଧ୍ୟ ଏଠାରେ ପରିଶ୍ରମ କରି ଏହି ସ୍ଥାନକୁ ଏଭଳି ଆଜି ଏହିଭଳି ଭାବରେ ପ୍ରତିଷ୍ଠା କରିଛନ୍ତି ବା ଉନ୍ନତି କରିଛନ୍ତି ଏହି ସ୍ଥାନର, ତେଣୁ ଆମେ ଆଜି ବହୁତ ଆନନ୍ଦରେ ଆରାମରେ ସକାଳୁ ଭାଗବତ କଥା କହିପାରୁଛେ ବା ଶୁଣିପାରୁଛେ, ସନ୍ଧ୍ୟାରେ ଭଗବତ ଗୀତା ମଧ୍ୟ ସେଭଳି ଭାବରେ ପାଠ କରାଯାଉଛି। ଯାହା ହେଉ, କେତେ ଥର ଭଗବତ ଗୀତା ପାଠ କଲା କହିପାରିବି ନାହିଁ, କିନ୍ତୁ ଆମେ कोणी अनुभव नाही आहे भगवद्गीता. ही 68 अध्याय भगवद्गीतारे 68 अध्याय असते. 68 अध्याय कहि प्रति गीतार गीता महात्म्य प्रति अध्याय सब महात्म्य वर्णना कर 68 अध्याय 68 विद्या रही कहुए भक्त सीधा आमर ये विश्वनाथ चक्रवर्ती को वास्तव कर 68 विद्या रही कौन कौन 68 विद्या ना चारि वेद समस्त वेदर सार जिनस भगवदगीतार कहुए चारि वेद षडांग रही 6 अंग रही वेद 6 अंग रही शिक्षा कल्प व्याकरण चारिवेद हाँ चारिवेद अंग रही वेद में 6 अंग रही 6 अंग कौन कौन ना यहाँ भागवत द्वादश स्कंद अंतिम श्लोक जो रही कहुची शिक्षा कल्प व्याकरण निरुक्त छंद ज्योतिष छोटे अंग 410 हेले तापरे 12 विद्या ना ए 18 विद्या 18 विद्या हेले विश्वनाथ चक्रवर्ती कहि कौन गोटे हूँ मीमांसा गोटे हूँ न्याय 410 की 12 आउ 6 कौन रही मंत्री विश्वनाथ चक्रवर्ती मीमांसा कही छठ दर्शन रही छठी दर्शन रही पातंजलि रही कौन सांख्यजोग हूँ जयमणी सांख्यजोग हूँ कपिड़ा पातंजलि होती जो अष्टांग योग अष्टांग योग न्यायशास्त्र रही जयमणी न्यायशास्त्र कणाद गौतम मान न्यायशास्त्र रही 6 दर्शन रही जहा हो भाव में 8 अध्याय 8 विद्या कहते तेना जा भगवद गीता ये प्रथम अध्याय ये हूँ ग्रीष्म पर्व 8 पर्व रही महाभारत वैशंपायन कहते जन्मजय कहते परीक्षित महाराज पुत्र परीक्षित महाराज को कहले सुखदेव गोस्वामी भागवत तापर जो भागवत सरलापर कही सारापर से तक्षक दंशन कार परीक्षित महाराज मृत्यु होगा प्रकृत दंशन मृत्यु है प्रकृत से भागवत कथा शुणुते पूर्व द्वादश स्कंद भागवत वर्णना कर गुरुदेव सुखदेव गोस्वामी परमिशन ने अनुमति ने भगवान ध्यान कर सर्वक त्याग कर हाँ तक्य दर्शन पूर्व सी शरीर त्याग कर तक्य केवल संस्कार कले साय कले संस्कार कले कि तथा पुत्र जन्मेजय चारि पुत्र थे श्रेष्ठ पुत्र जन्मेजय तेणु सी बहुत क्रोध प्रकाश कर सर्प सर्प विनाश करने यज्ञ कले सर्प विनाश करने यज्ञ कले बहुत सर्प आसी प्राणवती देने एवं तक्ष कितने इंद्र पाखे रही थे इंद्रंकर बंधुता था इंद्र पाखे से रही थे तेणु जन्मजय कहे इंद्र सहित तक्ष प्रदान तेणु जो से मंत्र पाठ है समस्त इंद्र सहित तक्ष आसने तेणु ब्रह्मा जी सब आस निवृत्त है से तेणु जहा हूँ ये महाभारत जन्मजय को वैश्यपायन ऋषि कही वैश्यपायन ऋषि तेणु ये जो भगवदगीता जो महाभारत महाभारत निश्चित भाव में जो मैंने उन्नत श्रेणी नुहत से महाभारत कह महाभारत का जो रही भागवत सब अच्छा स्त्री शूद्र द्विजबंधुना त्रयीन श्रुति गोचरा इति भारत आख्यान कृपया घृणा कृतम जो स्त्री लोक मैंने जो मैंने शूद्र श्रेणी निम्न श्रेणी अच्छा और जो मैंने का उन्नत श्रेणी अच्छा कि से गुण ना ब्राह्मण क्षेत्र वैश्य उन्नत श्रेणी थे से सब गुण ना तेणु से त्रयीन श्रुति गोचरा से श्रुतिशास्त्र वेद इत्यादि को अध्ययन करें कले तार प्रकृत अर्थ प्रवेश अधिकार नहीं ଯେମିତି ଜଣେ ଆପଣଙ୍କର ଜଣେ ଜଜ୍ ହେବା ପାଇଁ ମିନିମମ୍ ଜ୍ଞାନ ଜଣେ ଓକିଲାତି ପଢ଼ିବା ପାଇଁ ଲ ଶାସ୍ତ୍ର ପଢ଼ିବା ପାଇଁ ଲ ବିଦ୍ୟା ପଢ଼ିବା ପାଇଁ ତାଙ୍କର ମିନିମମ୍ କ'ଣ ଆବଶ୍ୟକତା ରହିଛି ନା ସେ ଗ୍ରାଜୁଏସନ୍ କରିଥିଲେ, ଗ୍ରାଜୁଏସନ୍ କଲେ ଜଣେ ଲ ପଢ଼ିପାରିବେ। ସେହିଭଳି ଭାବରେ ଜଣେ ଯଦି ବ୍ରାହ୍ମଣ ସ୍ଥିତିକୁ ଆସିନାହିଁ, ବେଦ ପାଠ ଭାବେ ବିଶ୍ର ବ୍ରାହ୍ମଣ ସ୍ଥିତିକୁ ଆସିଲେ ସଂସ୍କାର ଭାବେ ଦୁଇଜ ଜଣେ ଯଦି ଜନ୍ମଗ୍ରହଣ କରୁଛନ୍ତି ସେ ବ୍ରାହ୍ମଣ ପୂର୍ବରେ ଜନ୍ମ ହେଲେ ମଧ୍ୟ ସେ ବ୍ରାହ୍ମଣ ନୁହନ୍ତି, ଜନ୍ମ ନା ଯାହାତି ଶୂଦ୍ର ଜନ୍ମ ମାନେ ସେ ଯେକୌଣସି କୂଳରେ ରୁହନ୍ତୁ ନା କାହିଁକି ତାକୁ ଶୂଦ୍ର ବୋଲି କହିଲେ, କିନ୍ତୁ ସଂସ୍କାର ଭାବେ ଦୁଇଜ ସଂସ୍କାର ନେଲେ ତାଙ୍କୁ ଦୁଇଜ ବା ତାଙ୍କୁ ଦ୍ୱିତୀୟ ଜନ୍ମ ବୋଲି କହାଗଲା। ତେଣୁ ଏଇ ଦୁଇଜ ଜଣେ ହେଲେ ମିନିମମ୍ ଦୁଇଜ ଜଣେ ଯଦି ସଂସ୍କାର ଜଣେ ଗ୍ରହଣ କଲେ ତାହେଲେ ସେମାନେ ବେଦ ପାଠ କରିବା ପାଇଁ ତାଙ୍କର ମିନିମମ୍ କ୍ୱାଲିଫିକେସନ୍ ମିନିମମ୍ ଯୋଗ୍ୟତା ଆସିଲା ବୋଲି କୁହାଯିବ। ତେଣୁ ସଂସ୍କାର ଭାବେ ଦୁଇଜ ତାପରେ ବେଦ ପାଠ ଜଣେ ଦୁଇଜ ହେଲେ ବେଦ ଅଧ୍ୟୟନ କରିବେ, ତେଣୁ ବେଦ ଅଧ୍ୟୟନ କଲେ ତାଙ୍କୁ କୁହାଯିବ ବିପ୍ର ବେଦ ପାଠ ଭାବେ ବିପ୍ର। କିନ୍ତୁ ବେଦ ପଢ଼ିକିରି ମଧ୍ୟ ଯଦି ସେ ଭଗବାନ ବୁଝିପାରିଲେ ନାହିଁ ତାହେଲେ ତାଙ୍କୁ ବ୍ରାହ୍ମଣ କୁହାଯିବ ନାହିଁ। ବ୍ରାହ୍ମଣ ହେଉଛନ୍ତି କିଏ ନା ବ୍ରହ୍ମ ଜାଣନ୍ତି କି ବ୍ରାହ୍ମଣ ବେଦ ପଢ଼ିଲେ ବେଦ ତିନି ପ୍ରକାର ଜ୍ଞାନ ରହିଛି, ଭାଗବତ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ଏଗାର ଶ୍ଳୋକ ସଂଖ୍ୟା କୁହାଯାଇଛି ଯେ ବଦନ୍ତି ତା ତତ୍ତ୍ୱ ବିଦେଶ ତତ୍ତ୍ୱମ୍ ଯେ ଜ୍ଞାନ ମଧ୍ୟ ବ୍ରହ୍ମେଟି ପରମାତ୍ମାଟି କି ଭଗବାନ ଇତି ଶବ୍ଦଟି ଅଦ୍ୱୟ ଜ୍ଞାନ ଭଗବାନଙ୍କର ସବୁ କିଛି ଅଦ୍ୱୟ ଏ ଭୌତିକ ଜଗତ ହେଉଛି ଦ୍ୱୈତ ଜଗତ। ଏଠି ଆମେ ଜଣଙ୍କ ସହିତ କ'ଣ ନ ଜଣଙ୍କ ସହିତ ସମ୍ପର୍କ ବା ତାକୁ ଯଦି ନଦେବା ରିଲେସନ୍ ନ କରିବା ତାହେଲେ ବୁଝିପାରିବା ନାହିଁ। ଆମେ ଯେଉଁ ମନେକର ହସ ଆମେ ହସୁଥିବା ଆନନ୍ଦରେ ଅଛେ, ଯଦି ଦୁଃଖ କଥା ନ ଜାଣିବା ତାହେଲେ ଆମେ ଆନନ୍ଦ କଥା ବୁଝିପାରିବା ନାହିଁ। ଏ ଭୌତିକ ଜଗତ ସେଇଟା ଦ୍ୱୈତମୟ ଜଗତ ବୋଲି କୁହାଯାଉଛି। ଅପମାନ ଯଦି ନଥିଲେ ତାହେଲେ ମାନଟାର ଅର୍ଥଟାକୁ ଆମେ ବୁଝିପାରିବା ନାହିଁ, ଦ୍ୱୈତ ଜଗତ। କିନ୍ତୁ ଭଗବତ ସମ୍ବନ୍ଧୀୟ ସବୁକିଛି ହେଉଛି ଅଦ୍ୱୟ ନନ୍ ଡୁଆଲ ଭଗବତ। ତେଣୁ ଅଦ୍ୱୟ ସମ୍ବନ୍ଧୀୟ ଜ୍ଞାନକୁ ତିନି ଭାଗରେ ବିଭକ୍ତ କରାଯାଉଛି, ଗୋଟେ ହେଉଛି ବ୍ରହ୍ମ ଜ୍ଞାନ, ଗୋଟେ ହେଉଛି ପରମାତ୍ମା ଜ୍ଞାନ, ଆଉ ଗୋଟେ ହେଉଛି ଭଗବତ ଜ୍ଞାନ। ତେଣୁ ମିନିମମ୍ ବା ପ୍ରାଥମିକ ଜ୍ଞାନ ହେଉଛି ଭଗବାନଙ୍କ ସମ୍ବନ୍ଧୀୟ ବା ଅଦ୍ୱୈତ ଜ୍ଞାନ ହେଉଛି ବ୍ରହ୍ମଜ୍ଞାନ। ତେଣୁ ଏଇ ଯେଉଁ ବ୍ରହ୍ମଜ୍ଞାନ ଜଣେ ଅତ୍ୟନ୍ତ ପକ୍ଷେ ବେଦ ପାଠ କରି ଯଦି ବ୍ରହ୍ମ ବିଷୟରେ ଜାଣିପାରିଲେ ତାହେଲେ ତାଙ୍କୁ କୁହାଯିବ ସେ ହେଉଛନ୍ତି ବ୍ରାହ୍ମଣ। ବେଦ ପାଠ ପ୍ରଭୁପିତ୍ର ବ୍ରହ୍ମ ଜାଣନ୍ତି ବ୍ରାହ୍ମଣ। ତେଣୁ ଯେଉଁମାନେ ଉନ୍ନତ ଶ୍ରେଣୀର ନୁହନ୍ତି ସେମାନଙ୍କ ପାଇଁ ମହାଭାରତ ରଚନା କରାଗଲା, ବ୍ୟାସଦେବ ମହାଭାରତ ରଚନା କଲେ। ତେଣୁ ମହାଭାରତରେ ଯେଉଁ ଅଠରଟି ପର୍ବ ରହିଛନ୍ତି ତା ଦେହରୁ ଭୀଷ୍ମ ପର୍ବରେ ଭୀଷ୍ମ ପର୍ବର 25-42 ଏଇ 18 ଅଧ୍ୟାୟରେ 18 ଅଧ୍ୟାୟରେ ଭଗବତ ଗୀତା କହିଲେ 700 ଶ୍ଳୋକ ଯେଉଁ 18 ବିଦ୍ୟା ରହିଛି ସେଟା କାଲି କହିବି କ'ଣ ସବୁ ଥିଲା ମୋର ଭୁଲିଗଲି ରେଖା ହେଇଥିଲା ବିଷୟ କୁହାଯାଇଛି ଯା ହଉ। ତେଣୁ ଏଇ ଯେଉଁ ପ୍ରଥମ ଆରମ୍ଭ ହେଉଛି ଧୃତରାଷ୍ଟ୍ର ଉପାଜ ଦୁସ୍ରା ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ବ୍ୟାସଦେବ ଧୃତରାଷ୍ଟ୍ରଙ୍କୁ କହୁଥିଲେ ତୁମେ ମୁଁ ତୁମକୁ ଚକ୍ଷୁ ପ୍ରଦାନ କରିବି, ସେ ତ ଅଙ୍ଗ ଥିଲେ ତାଙ୍କୁ ଚକ୍ଷୁ ପ୍ରଦାନ କରିବା ପାଇଁ ଚାହିଁଥିଲେ, କିନ୍ତୁ ବ୍ୟାସଦେବ କହିଲେ ଆମର ଧୃତରାଷ୍ଟ୍ର କହିଲେ ଯେ ମୁଁ ତ ଜନ୍ମାନ୍ତର ହୋଇକି ରହିଲି, ବର୍ତ୍ତମାନ ମୁଁ ଏ ଚକ୍ଷୁ ମୁଁ ପାଇକିରି ମୋର ପୁତ୍ରମାନଙ୍କର ବିନାଶ ମୁଁ କାହିଁକି ଦେଖିବି ବା ଆମର ଏଇ ବିଭୀଷିକା ଆମର ବଂଶର ଲୋକମାନଙ୍କର ବିଭୀଷିକା ମୁଁ କାହିଁକି ଦେଖିବି, ଆପଣ ଦୟାକରି ଦିଅନ୍ତୁ ସଞ୍ଜୟକୁ ଦିଅନ୍ତୁ। ସଞ୍ଜୟ ଧୃତରାଷ୍ଟ୍ରଙ୍କର ସେକ୍ରେଟେରୀ ବା ତାଙ୍କର ସଚିବ ଥିଲେ, ତେଣୁ ସଞ୍ଜୟ ସେ ଦିବ୍ୟ ଚକ୍ଷୁ ପ୍ରାପ୍ତ ହୋଇଥିଲେ, ଯେଉଁଥିପାଇଁ କି ଯଦିଓ ସେ ହସ୍ତିନାପୁରରେ ଅଛନ୍ତି କିନ୍ତୁ କୁରୁକ୍ଷେତ୍ରରେ କ'ଣ ହେଉଛି ଦିଲ୍ଲୀରେ ରହିକି କୁରୁକ୍ଷେତ୍ର କଥା ସେ ଦେଖିପାରୁଥିଲେ, ଖାଲି ଦେଖିପାରୁଥିଲେ ତା ନୁହଁ ଶୁଣି ମଧ୍ୟ ପାରୁଥିଲେ ଭଗବାନ କ'ଣ ଅନ୍ତିମରେ ସଞ୍ଜୟ କଥା କହିବେ। ତେଣୁ ସଞ୍ଜୟ ଯେଉଁ ଦୃଷ୍ଟିପ୍ରାପ୍ତ ହେଲେ ଦିବ୍ୟ ଚକ୍ଷୁ ପ୍ରାପ୍ତ ହେଲେ ଅର୍ଜୁନ ମଧ୍ୟ ଦିବ୍ୟ ଚକ୍ଷୁ ପ୍ରାପ୍ତ ହୋଇଥିଲେ। ଭଗବତ ଗୀତା 11 ଅଧ୍ୟାୟରେ ଭଗବାନ କହିବେ ଅର୍ଜୁନ ଦିବ୍ୟମ୍ ଦଦାମି ତେ ଚକ୍ଷୁ ପ୍ରଶ୍ନେ ପ୍ରଶ୍ନେ ରୂପମୈଶ୍ୱର भगवान को विश्व परीक्षा में है न तो ना शक्य से दर्शक मन नहीं सो चक्षुषा तुम्हें निज चक्षुषा आगे मोर ये युग को देखिपर ना आरंभ बहुत कथा रही तात्पर्य रही उपहार से कह कि जहा हो भगवान दिव्य चक्षु प्रदान कले जो सी देखिले विश्वरूप देखिले जोटा कोटि कोटि वर्ष धरी जन देखिपर ना ये गोटे स्थान रही से देखिपर थे कारण विराट रही बहुत विस्तार होते भगवान जा यो भगवान यो संध्या दिव्य चक्षु प्राप्त होगा धृतराष्ट्र एक प्रश्न पचार धर्म क्षेत्र हूँ प्रथम श्लोक भगवदगीतार प्रथम श्लोक धर्म क्षेत्र कुरुक्षेत्र कुरुक्षेत्र बर्तमान मत रही कुरुक्षेत्र स्थान गोटे सेंटर बर्तमान कुरुक्षेत्र तेणु सी हूँ धर्म क्षेत्र आ पूर्व आम सब पुराण मैं वर्णना कर जड़े थे पौर जो राजा थे सी कि क्षेत्र में कमी से धर्म स्थापन हम से बहुत कष्ट स्वीकार करते बहुत तपस्या करते गोटे कहानी मत रही तेणु से क्षेत्र नाम हूँ कुरुक्षेत्र क्षेत्र आज्ञा मुझे कह सकता गोटे अच्छी तार गोटे रही मन ना रही तार ये पुराण वर्णना कर कुरुक्षेत्र हाँ पुरुष पुरुष किए ना मुझे कहली ना जगाधिकर पुत्र से परंपर आस पुरु हाँ 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 कहता छड़ा आ गए गोटे घटनाटे अच्छे से गोटे गोटे पुरु राजा से तपस्या करते कौन सब सब लंगल चाष करते सुना लंगल अच्छा रही पुराण से वर्णना कर तेणु तार नाम रही धर्मक्षेत्र तेणु ये धर्मक्षेत्र जेकोसी कर्म हो तार पांचटी कारण रही भगवदगीता अष्टादश अध्याय भगवान कहे जे पंचायतानी महाबाहो कारणानि निबोधने सांख्ये वृत्तांत प्रोक्तानि सिद्धे सर्वकारणा कर्मर जो पांचटी कारण रही आम जोटा कर्म होने साधारण गोटे कर्म कथा चिंता कर्ता ये कला बोली कहे ये करा ये कहे साधारण लोक मैंने यहाँ कहते कि अन्न चारोटी कारण से जापारती ना भगवदगीत पांचटी कारण कहुए अधिष्ठान तथा कर्ता करण कृतविद विविधास्त कृतचेषा दैव चैवात्र पंचम शारीरम बा मनोवीर्ज कर्म प्रारब्ध नर नार्जन बा विपरीत बा पंचायती तस्त तथेव सी कर्ता आत्मा केवल पूजा पश्यति अपूर्तान मास पश्य दुर्मति से दुर्मति से केवल पाती ये लोकटा कला कर्म कि तार जो अन्य सब कारण अच्छे से बुझीपारती ना तेणु अधिष्ठान कहे जो स्थान कार्य होने धर्मक्षेत्र स्थान महत्व रही धर्मक्षेत्र धर्म विजय हम जत्र जोगेश्वर आज कहते जत्र जोगेश्वर कृष्ण जो भी जोगेश्वर अच्छा ताकर भक्त अच्छा से निश्चित भाव विजय हम धर्म भगवान अच्छा धर्म रही तेणु स्थान महत्व सहित कर्ता जो कार्य करण जो द्वारा कार्य करण जदि आम कथा कहते माइक डिस्टर्ब होता ठीक भाव सुनी सहाय कर उपकरण सब आदर कार्य हो विभिन्न चेष्टा चेष्टा हो पंचम कारण दैव चैवात्र पंचम भगवान द्वारा सीटा नियंत्रित होती किए कि कर्म कर कौन कर भगवान नियंत्रण कर तेणु ये हूँ सब बड़ गुरुत्वपूर्ण कारण हूँ दैव जड़े से एका स्थान कार्य करिए उपकृत होती उपकृत हो पारना तार उदाहरण हूँ समुद्र मंथन समुद्र मंथन अष्टम स्कंद नवम अध्याय सबूत अच्छे गोटे स्थान कार्य होता जो रही देवता मैंने असुर मैंने गोटे स्थान कार्य करते क्षीर समुद्र पकड़ कार्य करते कि देवता मैंने अमृत प्राप्त हेले असुर मानी वंचित हेले तेणु एका समय थी किए उपकृत हो किए उपकृत हो पारना दैव चाहिए भगवान इच्छा से ତେଣୁ ଏଇ ଧର୍ମକ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ରହିଛି। ଧୃତରାଷ୍ଟ୍ର ତାଙ୍କର ମନର ଭାବନା କ'ଣ ଆଚାର୍ଯ୍ୟମାନେ ଟୀକାରେ କୁହନ୍ତି କ'ଣ ଯେଉଁମାନେ ପଲିଟିସିଆନ୍ ଲୋକ ବା ଯେଉଁମାନେ ରାଜନୀତିକ ଲୋକ ସେମାନେ ତାଙ୍କର ସେଇଟା କ'ଣ କୁହନ୍ତି ସେଇଟା ତାକୁ କୁହନ୍ତି କୂଟନୀତି କୂଟନୀତି ସେଇଟା କୂଟନୀତି କହିଲେ ଗୋଟେ କଥା କହିବେ କିନ୍ତୁ ତା'ର ଅର୍ଥ ଅଲଗା ଥିବ। ଯୁକ୍ତରାଷ୍ଟ୍ର ମଧ୍ୟ ସେଇଭଳିଆ କୂଟନୀତି କୂଟନୀତି କ'ଣ ଥିଲେ ସେ ସଞ୍ଜୟ ବୋଷଙ୍କୁ ସଚେତନ୍ତି ଲୋକମାନେ ଜାଣିବେ ପ୍ରକୃତରେ ସେ ବହୁତ ସନ୍ଧିହାନ ହୋଇଯାଇଛନ୍ତି କିନ୍ତୁ ତାଙ୍କ ଭିତରେ କ'ଣ ରହିଛି ଆଚାର୍ଯ୍ୟମାନେ ଟୀକାରେ ସେ କଥା କହିଛନ୍ତି। ତେଣୁ ଏଠି ଯେଉଁ କହୁଛି ଧର୍ମକ୍ଷେତ୍ରରେ କୁରୁକ୍ଷେତ୍ରରେ କୁରୁକ୍ଷେତ୍ର ନାମକ ସ୍ଥାନ ଯେଉଁଟା ଧର୍ମକ୍ଷେତ୍ର ଧର୍ମକ୍ଷେତ୍ର ପ୍ରଥମେ ତାଙ୍କ ମୁଖରୁ ବାହାରିଲା ଧର୍ମକ୍ଷେତ୍ର କାହିଁକିନା ତାଙ୍କର ଭୟ ରହିଛି ସେ ଜାଣିଛନ୍ତି ତାଙ୍କ ପୁତ୍ରମାନେ ଅଧର୍ମ ରହିଛନ୍ତି ତାଙ୍କ ପୁତ୍ରମାନେ ସବୁପ୍ରକାର ଅଧର୍ମ କରିଛନ୍ତି ଏବଂ ଧୃତରାଷ୍ଟ୍ର ମଧ୍ୟ ତାଙ୍କ ପୁତ୍ରଙ୍କୁ ସେ ଅଧର୍ମରେ ସାହାଯ୍ୟ କରୁଛନ୍ତି। ଆଗରୁ ବହୁତ ଘଟଣା ହୋଇଯାଇଛି ଯେଉଁ ରଖିଥିଲେ ଯେଉଁ ଘରରେ ରଖିଥିଲେ ସେ ସ୍ଥାନ ସବୁ ବିଭିନ୍ନ ପ୍ରକାର ଚକ୍ରାନ୍ତ ସବୁ ସେ ମଧ୍ୟ ଲିପ୍ତ ଥିଲେ ଧୃତରାଷ୍ଟ୍ର ମଧ୍ୟ ଲିପ୍ତ ଥିଲେ ଏମାନେ ସବୁ ଅଧର୍ମ କାର୍ଯ୍ୟ କରୁଛନ୍ତି ସେ ଜାଣିଛନ୍ତି। ବିଦୁର ତାଙ୍କୁ ବହୁତ ଉପଦେଶ ଦେଇଥିଲେ ଧର୍ମ ସମ୍ବନ୍ଧୀୟ ଉପଦେଶ ଦେଇଛନ୍ତି ବିଦୁର ଅନ୍ୟ ମୈତ୍ରମୁନି ମଧ୍ୟ ତାଙ୍କୁ ଉପଦେଶ ଦେଇଛନ୍ତି ବ୍ୟାସଦେବ ମଧ୍ୟ ଉପଦେଶ ଦେଇଛନ୍ତି ବିଭିନ୍ନ ମୁନିଋଷିମାନେ ଆସି ତାଙ୍କୁ ସବୁ ଉପଦେଶ ଦିଅନ୍ତି ସେ ଜାଣିଛନ୍ତି କିନ୍ତୁ ତଥାପି ସେ ଅଧର୍ମରେ ଲିପ୍ତ ଥିଲେ। ତେଣୁ ଯେତେବେଳେ ଜାଣିବା ପାଇଁ ଚାହିଁଲେ ପାଣ୍ଡବମାନଙ୍କ କୌରମାନଙ୍କ ବିଷୟରେ ପ୍ରଥମେ ତାଙ୍କୁ ବାହାରିଲା ପାଖରୁ ମୁଖରୁ ବାହାରିଲା ଧର୍ମକ୍ଷେତ୍ର ଆପଣଙ୍କର ଯେଉଁଟା ଭିତରେ ରହିଛି ସେଇଟା ବାହାରି ପଡ଼ିବ ନା ଭିତରେ କ'ଣ ଅଛି କଥା ବି ଜଣେ ବାହାରି ମିଳିଯିବ ଜଣେ ଜାଣିପାରୁନି ଧର୍ମକ୍ଷେତ୍ରଟା କାହିଁକି ନା ଭୟ ରହିଛି ଧର୍ମକ୍ଷେତ୍ର ଅନ୍ୟ କୌଣସି କ୍ଷେତ୍ର ଏମିତି ଲଡ଼ା କଥା ଏଇଟା ଧର୍ମକ୍ଷେତ୍ର କୁରୁକ୍ଷେତ୍ର ସମବେତା ଦୁଃସଭା ସମବେତ ହୋଇଛନ୍ତି ଯୁଦୁସଭା ଭଗବାନ ତା ପୂର୍ବରୁ ଯୁଦ୍ଧ ହେବା ପୂର୍ବରୁ ଆସି ଶାନ୍ତି ସଭାରେ ଆସି ସବୁ ବହୁତ ପ୍ରକାର ଶାନ୍ତି ପ୍ରସ୍ତାବ ଦେଇଥିଲେ ଶାନ୍ତି ପ୍ରସ୍ତାବ ଦେଇଥିଲେ କିନ୍ତୁ କିଏ ଆମର ଦୁର୍ଯ୍ୟୋଧନ ଗ୍ରହଣ କରିନଥିଲେ ବହୁତ ପ୍ରକାର ଶାନ୍ତି ପ୍ରସ୍ତାବ ଦେଇଥିଲେ ଭଗବାନ ପ୍ରଥମେ କହିଲେ ଯେ ସମସ୍ତ କିଛି ହେଉଛି ପାଣ୍ଡବମାନଙ୍କର ସବୁ ପ୍ରଦାନ କରିବା କଥା ଯଦି ନ ଦେଉଛ ଅନ୍ତତଃ କିଏ ଅଧା ଦିଅ ତାଙ୍କର ଅଧା ଥିଲା ନା ଅଧା କରି ଖାଣ୍ଡପ୍ରସ୍ତକୁ ଦେଇଥିଲେ ଧୃତରାଷ୍ଟ୍ର କିନ୍ତୁ ଖାଣ୍ଡପ୍ରସ୍ତକୁ କିଏ ଆମର ମହାରାଜ ଯୁଧିଷ୍ଠିର ମହାରାଜ ପାଣ୍ଡବମାନେ ଭଗବାନ କୃଷ୍ଣ ନିଜେ ଆସି ତାକୁ ଇନ୍ଦ୍ରପ୍ରସ୍ତରେ ପରିଣତ କରିଦେଇଥିଲେ ଖାଣ୍ଡପ୍ରସ୍ତକ ଗୋଟେ ମରୁଭୂମି ଥିଲା ସେହି ସ୍ଥାନକୁ ସେ ଦେଇଥିଲେ କିନ୍ତୁ ଏମାନେ ସେଠି ପହଞ୍ଚିକିରି ତାକୁ ଇନ୍ଦ୍ରପ୍ରସ୍ତରେ ଇନ୍ଦ୍ରପ୍ରସ୍ତ ମାନେ ଇନ୍ଦ୍ର ସ୍ୱର୍ଗରେ ଇନ୍ଦ୍ରଭୁ ଯେଉଁଭଳି ଭାବରେ ଐଶ୍ୱର୍ଯ୍ୟ ଥିଲା ତାଙ୍କ ସେହିଭଳି ଭାବରେ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥିଲେ ରାଜସ୍ୱ ଯଜ୍ଞ କରିଥିଲେ ରାଜସ୍ୱ ଯଜ୍ଞରେ ସମସ୍ତେ ତାଙ୍କର ବର୍ଷକ ସ୍ୱୀକାର କରିଥିଲେ ରାଜସ୍ୱ ଯଜ୍ଞ ମାନେ ସମଗ୍ର ପୃଥିବୀ ତାଙ୍କର ଅଧୀନରେ ରହିଲେ ତ୍ରିଲୋକର ସେ ଅଧିପତି ହୋଇଗଲେ ସମ୍ରାଟ ହୋଇଗଲେ ଯୁଧିଷ୍ଠିର ମହାରାଜ ତେଣୁ ତାପରେ ଚକ୍ରାନ୍ତ କରି ସବୁ ନେଇଯାଇଥିଲେ ତାଙ୍କର ରାଜ୍ୟକୁ ନେଇଯାଇଥିଲେ ତେଣୁ ଭଗବାନ ଯେତେବେଳେ ଶାନ୍ତି ପ୍ରସ୍ତାବ ଦେଲେ ସେତେବେଳେ ସେ କହିଲେ ସମଗ୍ର ପୃଥିବୀ ହେଉଛି ଯୁଧିଷ୍ଠିର ମହାରାଜଙ୍କର ତାକୁ ଫେରେଇ ଦିଅ ଯଦି ନ ଦେଉଛ ଶାନ୍ତି ଶାନ୍ତି ପ୍ରସ୍ତାବ ମୁଁ ଯେଉଁ ଆଣୁଛି ଅନ୍ତତଃ ଲୋକେ ଅଧା ଦିଅ 50-50 କରିଦିଅ କିନ୍ତୁ ହେଇଥିଲା ମଧ୍ୟ ସେଇଟା କିନ୍ତୁ ସେଥିରେ ମଧ୍ୟ ରାଜ୍ୟ ଦୁର୍ଯ୍ୟୋଧନ ରାଜ୍ୟ ହେଲେ ନାହିଁ ତେଣୁ ପାଞ୍ଚଟି ଗ୍ରାମ ମାଗିଲେ ଭଗବାନ ପାଞ୍ଚଟି ଗ୍ରାମ ମାଗିଲେ ମହାଭାରତରେ ବର୍ଣ୍ଣନା ଅଛି ପାଞ୍ଚଟି ଗ୍ରାମର ନାଁ ମଧ୍ୟ ରହିଛି ମହାଭାରତରେ ହଁ ଆଚ୍ଛା ଆଉ ଗୋଟେ ଯେକୌଣସି ଗ୍ରାମ ଏମିତି କହିଥିଲା ନାଇଁ କି ହଁ ଏଇଟା ଶାନ୍ତି ପର୍ବର ଥିଲା ନା କେଉଁ ପର୍ବର ଥିଲା ଏଇଟା ଉଦ୍ୟୋଗ ପର୍ବର ଥିଲା ପାଞ୍ଚ ଗୋଟି ଗ୍ରାମ ହେଉଛି କ'ଣ କ'ଣ ନା ଅବିସ୍ଥଳ ବୃକସ୍ଥଳ ମାକନ୍ଦି ବାରଣାବତନ ଅନ୍ୟ ଯେକୌଣସି ସ୍ଥାନ ପାଞ୍ଚଟି ସ୍ଥାନ ରହିଛି ପାଞ୍ଚଟି ଗ୍ରାମ ମାଗିଥିଲେ ଭଗବାନ ଏ ବୋଧେ ବାରଣାବତକୁ ସେମାନେ ଯାଇଥିଲେ ନା ତାଙ୍କୁ ପୋଡ଼ି ଦେଇଥିଲେ ସେଇଠି ଯୋଉ ଘର କରିଥିଲେ ଆଉ ତିନୋଟି ଇମ୍ପୋର୍ଟାଣ୍ଟ ଭିଲେଜ କି କ'ଣ ପାଇଁ ଭଗବାନ ଏଇ ଚାରୋଟି ମାଗିଥିଲେ ଏବଂ ଅନ୍ୟଟି ପୁଣି ତୁମ ମନ ଇଚ୍ଛା ଯେଉଁଟା ଦେବ ପାଞ୍ଚ ଗୋଟି ଗ୍ରାମ କହିଲେ କିନ୍ତୁ ଦୁର୍ଯ୍ୟୋଧନ କହିଲେ ଯାବତ ଶିକ୍ଷା ଶିକ୍ଷାୟା ବେଦ ଗ୍ରହଣ ମାରିଷ ତାବତ୍ୟ ପରିତ୍ୟାଜ୍ୟ ଭୂମି ପାଣ୍ଡବାନ୍ ସୂର୍ଯ୍ୟଗ୍ରେ ମେଦିନୀ ମୁଁ ଦେବି ନାହିଁ, ଆଉ ପାଞ୍ଚ ମିନିଟ୍ ଆମେ ତେଣୁ ଭଗବାନ ଫେରିଗଲେ, ଯୁଦ୍ଧ ଘୋଷଣା କରି ଫେରି ଯାଇଥିଲେ। ତେଣୁ ବର୍ତ୍ତମାନ ଯେତେବେଳେ ସେମାନେ ଯାଇ ପହଞ୍ଚନ୍ତି ଯୁଦ୍ଧସଭା, ଯୁଦ୍ଧ ଉତ୍ସବ ଯୁଦ୍ଧ କରିବା ପାଇଁ ଆଗ୍ରହ କରିକି ମାନେ ମନୋରଥ ନେଇକି ଯାଇଛନ୍ତି ସମୟ ଯୁଦ୍ଧସଭା। ମାମକା ପାଣ୍ଡବା ଶୈବ, ଏଇଠି ସେ ଭେଦ ସୃଷ୍ଟି କଲେ ଧୃତରାଷ୍ଟ୍ର, କାରଣ ଏ ସମସ୍ତେ କୌରବ, ଏ ସମସ୍ତେ କୁରୁବଂଶରେ ଆସୁଛନ୍ତି। ପାଣ୍ଡବମାନେ ମଧ୍ୟ କୌରବ, କୌରବମାନେ ମଧ୍ୟ କୌରବ, କିନ୍ତୁ ଏମାନେ ଧୃତରାଷ୍ଟ୍ର କହିଲେ ମୋର ହେଉଛନ୍ତି ଏମାନେ ହେଉଛନ୍ତି କୌରବ, ମାମକା ଏମାନେ ହେଉଛନ୍ତି କୌରବ, ସେମାନେ କୌରବ ପାଣ୍ଡବା, ସେ ପାଣ୍ଡବ ପୁତ୍ର ବୋଲି କହିଦେଲେ ଭେଦ ସୃଷ୍ଟି କଲେ। ମାମକା ପାଣ୍ଡବାଶ୍ରୟ କି ମନ୍ତବ୍ୟ ସଞ୍ଜୟ କ'ଣ କଲେ, ସଞ୍ଜୟ କ'ଣ କଲେ? ତେଣୁ ଏଠି ପ୍ରଶ୍ନ ଆସିବ, ସବୁ ଯାଇଛି ଯୁଦ୍ଧ କରିବା ପାଇଁ, ଯୁଦ୍ଧ କରିବେ ଆଉ କ'ଣ କରିବେ, କ'ଣ ଯୁଦ୍ଧ କରିବେ ତ ଆଉ ଏ କଥା କହିବା କଥା, କିନ୍ତୁ ସେ ଯେଉଁ କହିଲେ କ'ଣ କଲେ କାହିଁକି କହିଲେ, ତାଙ୍କର ସନ୍ଦେହ ଏଇଟା ସେଥିପାଇଁ ହେଉଛି। ଧର୍ମକ୍ଷେତ୍ର, ଧର୍ମକ୍ଷେତ୍ରରେ ଆମର ପୁତ୍ରମାନେ ସେମାନେ ଅଧାର୍ମିକ ରହିଛନ୍ତି, ନିଶ୍ଚିତ ଭାବରେ ତାଙ୍କର ପରାଜୟ ହୋଇପାରେ। ବା ଆଉ ଗୋଟିଏ କାରଣ ମଧ୍ୟ ରହିଛି, ଧର୍ମକ୍ଷେତ୍ରର ଯଦି ପ୍ରଭାବ ପଡ଼ିବ, ତାଙ୍କ ଉପରେ ବି ପ୍ରଭାବ ପଡ଼ିବ ନା, ଦୁର୍ଯ୍ୟୋଧନଙ୍କ ଉପରେ ବି ପ୍ରଭାବ ପଡ଼ିପାରେ। ତେଣୁ ଧର୍ମକ୍ଷେତ୍ରର ପ୍ରଭାବ ଅନୁସାରେ ବିଶ୍ୱନାଥ ଗୋଟେ ଭାଷାରେ କହୁଛନ୍ତି, ଧର୍ମକ୍ଷେତ୍ର ପ୍ରଭାବ ଅନୁସାରେ, ଧର୍ମର ପ୍ରଭାବ ଅନୁସାରେ ଯଦି ତାଙ୍କ ମନ ପରିବର୍ତ୍ତନ ହୋଇଗଲା, ଏଠି ସିନା କହୁଥିଲେ ବିନା ଯୁଦ୍ଧେ ଚକ୍ରମେଦିନ ଦେବେନି ବୋଲି, କିନ୍ତୁ ସେଠି ଯଦି ଧର୍ମକ୍ଷେତ୍ରରେ ଯାଇ ପହଞ୍ଚିଗଲେ, ଧର୍ମକ୍ଷେତ୍ରର ପ୍ରଭାବରେ ତାଙ୍କର ଯଦି ପରିବର୍ତ୍ତନ ହୋଇଯାଏ ମନ, ସେ ଯଦି ସନ୍ଧି କରିଦେବେ, ପାଣ୍ଡବମାନଙ୍କ ପାଖରେ ସନ୍ଧି ସନ୍ଧି କରିଦେଇପାରନ୍ତି, ତାହେଲେ ଅସୁବିଧା ହେବ। ଇଏ ଚାହୁଁନାହାନ୍ତି ସନ୍ଧି ହେବା ପାଇଁ, ଇଏ ଚାହୁଁ ଯୁଦ୍ଧ ହେଉ, କାହିଁକି ନା ଇଏ ଯାଉଛନ୍ତି, ଭୀଷ୍ମଦେବ ଅଛନ୍ତି, ଦ୍ରୋଣ ଆଚାର୍ଯ୍ୟ ଅଛନ୍ତି, କର୍ଣ୍ଣ ଅଛନ୍ତି, ଏମାନେ ସବୁ ଯୁଦ୍ଧ ଆମକୁ ପ୍ରଦାନ ଜୟ ପ୍ରଦାନ କରିବେ, ଏଇ ମନ ସଂଘର୍ଷ। ତେଣୁ ସେଇ ସନ୍ଦେହରେ ସେ ସବୁ କହୁଛନ୍ତି କି ମକର ସନ୍ଦେହ, ଧର୍ମକ୍ଷେତ୍ରରେ କୁରୁକ୍ଷେତ୍ରରେ ସନ୍ଦେହିତ ଯୁଦ୍ଧସଭା ମାମକା ପାଣ୍ଡବା ସହିତ କି ମକର ସନ୍ଦେହ। ତେଣୁ ଏଇ ପୂର୍ବାତ ମହାରାଜ ମଧ୍ୟ ବହୁତ ତାଙ୍କର ଭାଷାରେ କଥା କହିଛନ୍ତି ଯେ ଧର୍ମ, ବିଶ୍ୱନାଥ ଗୁଣ୍ଡା ମଧ୍ୟ ତାଙ୍କ ଭାଷାରେ କହିଛନ୍ତି ଧର୍ମକ୍ଷେତ୍ର, ଏ ଧର୍ମ ଧର୍ମକ୍ଷେତ୍ର ଧର୍ମ ରହିଛି, ଏବଂ କ୍ଷେତ୍ର ଧର୍ମର ଯୁଧିଷ୍ଠ ସେଠି ରହିଛନ୍ତି, ଯୁଧିଷ୍ଠ ଧର୍ମରାଜ ପୁତ୍ର ନା ଯୁଧିଷ୍ଠ ମହାରାଜ, ତେଣୁ ସେ ଧର୍ମରାଜ ପୁତ୍ର ସେ ସେଠି ରହିଛନ୍ତି, ଏବଂ କ୍ଷେତ୍ର ସେଇଟା କ୍ଷେତ୍ର କ୍ଷେତ କୃଷି ମାନେ କୃଷକ କୃଷି କରନ୍ତି, ସେଭଳିଆ ଭଗବାନ କୃଷ୍ଣ ଯାଇଛନ୍ତି ସେଠିକି କୃଷକ ହିସାବରେ, ସେ ଯେଉଁ କ୍ଷେତ୍ରରେ ଜଣେ କୃଷକ ଯେତେବେଳେ କ୍ଷେତ୍ରରେ ଧାନ ଲଗାଉଛି, ସେତେବେଳେ ସେ ବାଳିକାମାନଙ୍କୁ ସବୁ ଉପାଡ଼ି ଦେଉଛି, ଉପାଡ଼ି ଦେଉଛି। ତେଣୁ ଭଗବାନ କୃଷ୍ଣ ଅଛନ୍ତି, ଯୁଧିଷ୍ଠିର ମହାରାଜ ସେଠି ରହିଛନ୍ତି ଧର୍ମ କ୍ଷେତ୍ର ଧାର୍ମିକ ବ୍ୟକ୍ତି, ତେଣୁ କୌରବମାନେ ବାଳିକା ଭଳି ଭଗବାନ ତାଙ୍କୁ ବିଦା କରିଦେଇପାରନ୍ତି, ଏ ବହିଟା ମଧ୍ୟ ରହିଛି ଧର୍ମକ୍ଷେତ୍ର ସମ୍ବିତ ଜିନିଷ। ତେଣୁ ଏଇ ଯେଉଁ ପ୍ରଶ୍ନ ପଚାରିଲେ, ଏ ପ୍ରଶ୍ନର ଉତ୍ତରରେ ସଞ୍ଜୟ ଆରମ୍ଭ କରିବେ, ସଞ୍ଜୟ ଉପାଧିର ଆରମ୍ଭ ହେଲା, କ'ଣ ହେବ ଯୁଦ୍ଧକ୍ଷେତ୍ରର ଘଟଣା ବର୍ଣ୍ଣନା କରାଯିବ, ଅନ୍ତିମ ସାତଶହ ଶ୍ଳୋକ ପର୍ଯ୍ୟନ୍ତ ଅଠରଟି ପର୍ବ ରହିଛି, ଅଠରଟି ଅଧ୍ୟାୟ, ଅଠରଟି ଅଧ୍ୟାୟରେ ବିଶେଷ ଭାବରେ ତାକୁ ତିନି ଭାଗରେ ବିଭକ୍ତ କରାଯାଉଛି। ପ୍ରଥମ ଛଅଟି ଅଧ୍ୟାୟକୁ କର୍ମ ନିଷ୍କାମ କର୍ମ ଯୋଗ ବୋଲି କୁହାଯାଉଛି, ଏବଂ ଅନ୍ତିମ ଯେଉଁ ଛଅଟି ଅଧ୍ୟାୟ ସେ ହେଉଛି ଜ୍ଞାନ ଯୋଗ, ମଝିରେ ଯେଉଁ ରହିଲେ ସାତରୁ ବାର ଇଏ ହେଉଛି ଭକ୍ତି ଯୋଗ, ତିନୋଟି ଭାଗରେ ବିଭକ୍ତ କରାଯାଇଛି, କର୍ମ ଭକ୍ତି ଏବଂ ଜ୍ଞାନ। ତେଣୁ ଭକ୍ତି ବିନା କର୍ମ ଏବଂ ଜ୍ଞାନରେ କିଛି ଫଳ ମିଳିବ ନାହିଁ, ଯେକୌଣସି ଜଣେ କର୍ମ କରୁନା କାହିଁକି, ଆମର କର୍ମ କାଣ୍ଡେ ଧାର ସବୁ ରହିଛି, ଜଣେ ଉନ୍ନତ ଲୋକକୁ ଯିବା ପାଇଁ ସ୍ୱର୍ଗ ଲୋକକୁ ଯିବା ପାଇଁ କର୍ମକାଣ୍ଡେ ଧାର ରହିଛି। ସାଧାରଣତଃ ବେଦରେ ବେଦକୁ ଯେଉଁମାନେ ଗ୍ରହଣ କରନ୍ତି ବେଦ, ସେମାନେ ଏଇ ବେଦର କର୍ମକାଣ୍ଡ ଧାର ପ୍ରତି ଆକର୍ଷିତ ହୋଇଥାନ୍ତି, କାହିଁକି ନା ବେଦରେ ଏଇ ଯେଉଁ କର୍ମକାଣ୍ଡ ଧାର ସବୁ ବର୍ଣ୍ଣନା କରାଯାଇଛି, ଉନ୍ନତ ଲୋକମାନଙ୍କର ସବୁ ଯେଉଁ ବହୁତ ପ୍ରକାର ସେଠି ଐଶ୍ୱର୍ଯ୍ୟ ରହିଛି, ସେସବୁ ଐଶ୍ୱର୍ଯ୍ୟ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ଯାହା ସେମିତି ସମସ୍ତେ ଆକର୍ଷିତ ହୋଇ ଆସିଛନ୍ତି। ଏ ଉନ୍ନତ ସେମାନେ କହନ୍ତି ବେଦରେ ହେଉଛି ମୁଖ୍ୟ ବସ୍ତୁ, ଭଗବତ୍ଗୀତା ଦ୍ୱିତୀୟ ଭଗବାନ ମଧ୍ୟ କହିଛନ୍ତି ଯେ ଜମିମାନ ପୁଷ୍ପିତା ବାଚନ ପ୍ରବଦନ୍ତି ଅଭିପସିତ ବେଦ ବାହାର ତା ପାଠ ନାଣ୍ୟତା ଅସ୍ଥିତି ବାହାର। ତେଣୁ ବେଦରେ ଏ ଯେଉଁ କର୍ମକାଣ୍ଡ ଧାରା ରହିଛି ସେଇଟା ପ୍ରତି ସମସ୍ତେ ଆକର୍ଷିତ ହୋଇଯାଆନ୍ତି, ସେମାନେ ଭାବନ୍ତି ଇଏ ହେଉଛି ବହୁତ ସୁନ୍ଦର କଥା ଏଠି ରହିଛି, ଇଏ ହେଉଛି ବେଦର ସାର ଜାଣିବା ପ୍ରସିଦ୍ଧ ପ୍ରବୃତ୍ତି ଅପ୍ରସିଦ୍ଧ। ଯେଉଁମାନେ ପ୍ରକୃତ ବୁଦ୍ଧିମାନ ହୁଅନ୍ତି ସେମାନେ ଏଇଭଳିଆ କହନ୍ତି ବେଦ, ଯଦିଓ ସେମାନେ ବେଦ ଅର୍ଜନ କରନ୍ତି, ସମସ୍ତେ ବେଦ ଜାଣନ୍ତି, ବେଦ ଶ୍ଳୋକ ସବୁ କହିପାରନ୍ତି, କିନ୍ତୁ ସେମାନେ ବେଦ ବି ଶୁଣନ୍ତି, ସେମାନେ ବେଦ ବାଦରତା, ବେଦ ବାଦରତା ବୋଲି କୁହାଯାଇଛି। ତେଣୁ ଏଇ କର୍ମକାଣ୍ଡ ଧାରାରେ ମଧ୍ୟ ସେମାନେ ଯେଉଁ ଯଜ୍ଞ ଇତ୍ୟାଦି କରନ୍ତି, ଯଦି ସେ ଭକ୍ତି ନ ରହିବ ଭଗବାନ ପ୍ରତି, ଭଗବାନଙ୍କୁ କିଛି ସେବା କିଛି ନ କରିବେ, ଭକ୍ତି ନ କରିବେ, ତାହେଲେ ସେମାନେ କର୍ମରେ ସିଦ୍ଧି ପ୍ରାପ୍ତ ହୋଇପାରିବେ ନାହିଁ। ଭଗବତର ଭଗବାନଙ୍କ ମୋଘାଶା ମୋଘ ପରିମାଣ ମୋଘ ଜ୍ଞାନ ବିଚିତ ରାକ୍ଷସୀ ମାସରେ ଚାହିଁବ ପ୍ରକୃତି ମୋହିନୀ ସୀତା ନବମଧ୍ୟରେ ଏଇଟା କୁହାଯାଇଛି। ମୋଘାଶା ମୋଘାଶା କହିଲେ ତାଙ୍କର ଯେଉଁ ସବୁ ବିଭିନ୍ନ ପ୍ରକାର ଆଶା ରହିଛି ବା ବିଭିନ୍ନ ପ୍ରକାର କର୍ମ କାମନା ସବୁ ରହିଛି, ସେସବୁ ପ୍ରାପ୍ତ ହୋଇପାରିବେ ନାହିଁ, ମୋଘାଶା ବିଫଳ ହୋଇଯିବେ। ମୋଘ ପରିମାଣ କର୍ମକାଣ୍ଡ ଧାରାରେ ଯେଉଁ ସେମାନେ ବିଭିନ୍ନ ଯଜ୍ଞ କରୁଛନ୍ତି ସେସବୁ ବୃଥା ହୋଇଯିବେ, ମୋଘ ପରିମାଣ। ଏବଂ ଜ୍ଞାନ ମାର୍ଗରେ ଯେଉଁମାନେ ଆପଣ ଯେଉଁ ଜ୍ଞାନ ବିଷୟ କୁହାଯିବ 10-18 ଏମିତି ଜ୍ଞାନ ବିଷୟ କୁହାଯିବ, ଏ ଜ୍ଞାନ ମାର୍ଗରେ ଯେଉଁମାନେ ମଧ୍ୟ ଭଗବାନଙ୍କର ବା ଅଧିକ ଜ୍ଞାନକୁ ଜାଣିବା ପାଇଁ ଚାହୁଁଛନ୍ତି ସେମାନେ ମଧ୍ୟ ସଫଳ ହୋଇପାରିବେ ନାହିଁ। ମୁଁ ବିଚିତ ସାର କାହିଁକି ନା ରାକ୍ଷସୀ ଆସୁରି ଚାହିଁବ ପ୍ରକୃତି ମୋହିନୀ ସୀତା, ସେମାନେ ଭଗବାନଙ୍କର ଆଶ୍ରୟ ନେଇନାହାନ୍ତି। ଭକ୍ତି କିଛି ଆଚରଣ ନ କଲେ ସେମାନେ କର୍ମରେ ବି ସିଦ୍ଧି ପାଇପାରିବେ ନାହିଁ, ଜ୍ଞାନରେ ମଧ୍ୟ ସିଦ୍ଧି ପାଇପାରିବେ ନାହିଁ। ତେଣୁ ମଝିରେ ଭକ୍ତି ରହିଲେ, ତେଣୁ ଭକ୍ତିର ଗୋଟେ ସଂଜ୍ଞା ରୂପଭୂଷଣ ଦେଇଛନ୍ତି ଭକ୍ତିର ସର୍ବସୁନ୍ଦରେ, କ'ଣ ଅନ୍ୟାୟ ବିଳାସତା ଶୂନ୍ୟ ଜ୍ଞାନ କର୍ମାଦି ଅନାବୃତ୍ତମ ଆନୁପୂର୍ଣ୍ଣ କୃଷ୍ଣାନୁଶୀଳନ ଭକ୍ତିର ଉତ୍ତମା। ଏ ଭକ୍ତିର ଶ୍ରେଷ୍ଠ ଭକ୍ତି ହେଉଛି ଏଇଟା, କ'ଣ ନା ଅନ୍ୟ କୌଣସି କ'ଣ ପ୍ରଥମେ କହିଲି ଅନ୍ୟ ଅଭିଳାଷଟା, ଅନ୍ୟ ଅଭିଳାଷ ଯଦି ନାଚାର ନାହିଁ, ଜଣେ ଭକ୍ତି କରୁଛନ୍ତି ମାନେ ତାଙ୍କର ଯଦି କିଛି ଧ୍ରୁବ ମହାରାଜ, ଧ୍ରୁବ ମହାରାଜଙ୍କର କାମନା ଥିଲା, ଅର୍ଥ କାମନା ଥିଲା, ଅନ୍ୟ ଅଭିଳାଷ ଥିଲା, ଏକମାତ୍ର ଅଭିଳାଷ ହେଉଛି ଭଗବାନଙ୍କ ସେବା କରିବା, ଏଇଟା ହେଉଛି ଆମ ପ୍ରକୃତ ଅଭିଳାଷ। ଆମେ ପୁରା ଅଭିଳାଷ ଶୂନ୍ୟ ହୋଇପାରିବା ନାହିଁ, କାରଣ ଆମେ ଜୀବ ନା, ଆମର କିଛି ରହିଛି କାମନା ସବୁ ଏସବୁ ଜିନିଷ ରହିଛି, ଅଭିଳାଷ କିଛି ନହେଲେ ଆମେ କେମିତି ସ୍ୱତନ୍ତ୍ରତା ନହେଲେ ଏଇଟା କିଏ ଯିବ, ସେ ତ ଗୋଟେ ନିର୍ଜୀବ ବସ୍ତୁ, ସ୍ୱତନ୍ତ୍ରତା କିଛି ନାହିଁ, ନିର୍ଜୀବ ବସ୍ତୁରେ କ'ଣ ସ୍ୱତନ୍ତ୍ର ଅଛି, ଆମେ ମାଇକ୍ରୋ ମିଟର ରଖିଛେ ସେଠୁ ନେଇଯିବ, ତାର କ'ଣ କିଛି ରହିଛି କି, ଅଭିଳାଷ କିଛି ରହିଛି କି, ନିର୍ଜୀବ ବସ୍ତୁ। ଜୀବିତ ବସ୍ତୁ ମାନେ ତାଙ୍କର କିଛି ରହିବ, ଚିନ୍ତାଧାରା କିଛି ରହିବ, ଚିନ୍ତା କରିବେ, କ'ଣ ମନର ତିନୋଟି ଧର୍ମ ରହିଛି ନା, ଥିଙ୍କିଂ ଫିଲିଂ ୱିଲିଂ, ଚିନ୍ତା କରିବେ, କିଛି ଅନୁଭବ କରିବେ ଫିଲିଂ, କିଛି ଇଚ୍ଛା କରିବେ, ଏଇଠି ରହିବ, ଜୀବ ମାତ୍ର ସେଇଟା ରହିବ, ଧର୍ମ ହେଉଛି ସେଇଟା। କିନ୍ତୁ ଭଗବାନଙ୍କର ଅନୁକୂଳ କଥା ଯଦି ତାଙ୍କର ରହିଲା, ଇଚ୍ଛା ରହିଲା, ସେଇଟା ହେଉଛି ପ୍ରକୃତ ଇଚ୍ଛା ଅଭିଳାଷ, ପ୍ରକୃତ ଅଭିଳାଷ ହେଉଛି ସେଇଟା, ଭଗବାନଙ୍କର କେମିତି ଆମେ ସେବା କରିବା, ଏକମାତ୍ର ଅଭିଳାଷ ହେଉଛି ସେଇଟା। ମୋର ଏଇ ଅଭିଳାଷ ବିଳାସ କେମିତି ଦିଅବାସ, ଏ ଅଭିଳାଷ ଅନ୍ୟ ଅଭିଳାଷ ନୁହଁ, ଏଇଟା ହେଉଛି ପ୍ରକୃତ ଅଭିଳାଷ। କିନ୍ତୁ ଭଗବାନଙ୍କ ସେବା ଛଡ଼ା ଅନ୍ୟ କିଛି ନିଜର କାମନା କିଛି ରହିଲା, ନିଜ ପାଇଁ ଆମେ କିଛି ଚାହୁଁଛେ, ଏଇଟା ହେଉଛି ଅନ୍ୟ ଅଭିଳାଷ। ତେଣୁ ଅନ୍ୟ ଅଭିଳାଷଟା ଶୂନ୍ୟ, ଯଦି ଅନ୍ୟ ଅଭିଳାଷ ଯଦି ଆମେ ମୁକ୍ତ ହୋଇଗଲେ, ଜ୍ଞାନ କର୍ମାଦି ଅନାବୃତମ, ଜ୍ଞାନ ମାର୍ଗ ଯେଉଁ ରହିଛି, ଜ୍ଞାନ ମାର୍ଗ ଜ୍ଞାନ ଏବଂ କର୍ମ ଏଠାରୁ ମୁକ୍ତ ହୋଇଯିବେ, ଜ୍ଞାନ କର୍ମାଦି ଅନାବୃତମ ଆନୁକୂଲ୍ୟ ନା କୃଷ୍ଣାନୁଶୀଳନ, ଭଗବାନଙ୍କର ଯେଉଁ ରହିଛି ଭଗବାନ ଯେଉଁମାନେ ଯୁକ୍ତ ହେଉଛନ୍ତି, ସେ ମଧ୍ୟ ଭଗବାନ ସମସ୍ତ ରସରେ ରହିଛନ୍ତି ନା, ରସ ବୈଶ 12 ରସ ରହିଛି, ଦ୍ୱାଦଶ ରସ ରହିଛି, ତେଣୁ ଆନୁକୂଳ ରସ ହେଉଛି କେଉଁଟା, ଆନୁକୂଳ ରସ ହେଉଛି 5 ଶାନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ଓ ମାଧୁର୍ଯ୍ୟ, ଏ 5 ରସ ହେଉଛି ଅନୁକୂଳ ରସ। ଆଉ ଯେଉଁ ତାହେଲେ ଆଉ 2 ରହିଛି ସେଟା ମଧ୍ୟ ଅନୁକୂଳରେ ଯିବ, ଗୋଟେ ହେଉଛି ସଖ୍ୟ ରସ ମିଶିକି ରହିଛି, ସେଟା ହାସ୍ୟ ରସ, ଆଉ ବାତ୍ସଲ୍ୟ ରସ ମିଶିକି ରହିଛି, ସେଟା ହେଉଛି କ'ଣ କରୁଣ ରସ, ଏ 7 ହେଉଛି ଅନୁକୂଳ ରସ, ଆଉ ଯେଉଁ 5 ରହିଲା ସେଟା ହେଉଛି ପ୍ରତିକୂଳ ରସ। ତେଣୁ ଏଇ ଅନୁକୂଳ ଭାବରେ ଯେଉଁମାନେ ଭଗବାନ ସବୁ ଯୁକ୍ତ ହେଇଛନ୍ତି, ଆନୁକୂଲ୍ୟ କୃଷ୍ଣାନୁଶୀଳନ, ଇଏ ହେଉଛି ଶ୍ରେଷ୍ଠ ଭକ୍ତି, ଭକ୍ତିର ଉତ୍ତମ। ନହେଲେ ଖାଲି ଭକ୍ତିର ଉଦାହରଣ ଦେଇଛନ୍ତି ଭକ୍ତି ସଂସ୍କୃତରେ, କ'ଣ ଯେ ସର୍ବପାନ ମିନିମୁକ୍ତ ତତ୍ପରତ୍ୟ ନିର୍ମଳ ଋଷିକେଳ ହିଁ ସେମାନେ ଭକ୍ତିର ଉଚ୍ଚନ୍ତି। ଏଇଟା ଖାଲି ଭକ୍ତି, କିନ୍ତୁ ଶ୍ରେଷ୍ଠ ଭକ୍ତି ହେଉଛି ଅନ୍ୟ କୌଣସି ଅଭିଳାଷ ନଥିବ। ତେଣୁ ଯାହା ହଉ, ଏ ଯେଉଁ ଭକ୍ତିଟା ରହିଲା ମଝିରେ ଯେଉଁ ରହିଲା ସାତରୁ ବାହାର ଯେଉଁ ଭକ୍ତି ଯୋଗ ରହିଲା, ଏ ଭକ୍ତି ଯୋଗ କାହା ଉପରେ ନିର୍ଭର କରେ ନାହିଁ, କର୍ମ ଉପରେ ବା ଜ୍ଞାନ ଉପରେ ନିର୍ଭର କରେ ନାହିଁ। କିନ୍ତୁ କର୍ମ ଏବଂ ଜ୍ଞାନ ଏ ଭକ୍ତି ଉପରେ ନିର୍ଭର ନକଲେ ସେମାନେ ସ୍ୱତନ୍ତ୍ର ଫଳ ଦେଇପାରିବେ ନାହିଁ। ତେଣୁ ଏହିଭଳି ଭାବରେ ଭଗବାନ ଏ ଯେଉଁ 18 ଅଧ୍ୟାୟ ଭଗବତ ଗୀତା କୁହାଯାଇଛି, ଏ 18 ଅଧ୍ୟାୟରେ ତିନି ପ୍ରକାର ଜ୍ଞାନ ରହିଛି, ଗୁହ୍ୟ, ଗୁହ୍ୟତର ଏବଂ ବୃହତ୍ତମ ଜ୍ଞାନ। ଗୁହ୍ୟ ଜ୍ଞାନ ହେଉଛି ବ୍ରହ୍ମ ସମ୍ବନ୍ଧ ଜ୍ଞାନ, ଗୁହ୍ୟତର ଜ୍ଞାନ ହେଉଛି ପରମାତ୍ମ ସମ୍ବନ୍ଧ ଜ୍ଞାନ, ଏବଂ ବୃହତ୍ତମ ଜ୍ଞାନ ହେଉଛି ଭଗବତ ସମ୍ବନ୍ଧ ଜ୍ଞାନ। ତେଣୁ ଏହିସବୁ 18 ଅଧ୍ୟାୟରେ 700 ଶ୍ଳୋକ ଅଛି, ଆମେ ଆସ୍ତେ ଆସ୍ତେ ଏସବୁ ଶ୍ଳୋକ ପାଠ କଲେ ସବୁ ପ୍ରଭୁପାଦ ମହାରାଜ ଯେଉଁ ଭାବାର୍ଥ ଦେଇଛନ୍ତି, ଅନ୍ୟ ଆଚାର୍ଯ୍ୟମାନେ ଯେଉଁ ଭାବାର୍ଥ ଦେଇଛନ୍ତି, ଏ ଭାବାର୍ଥରୁ ଆମେ ଭଗବତ ଗୀତା କିଛି କିଛି ବୁଝିପାରିବା। ତେଣୁ ଏଇ ଯେଉଁ ପ୍ରଶ୍ନ ପଚାରିଲେ, ଏଇ ଧର୍ମକ୍ଷେତ୍ରରୁ ଆରମ୍ଭ ହେଲା ଏବଂ ଅନ୍ତିମ ଶ୍ଳୋକ ଯେଉଁ ରହିଛି, ଆମେ ଯେଉଁ ସେଦିନ କହିଥିଲେ ଯତ୍ର ଯୋଗେଶ୍ୱର କୃଷ୍ଣ ତତ୍ର ପାଠ ଧନୁଧର ତତ୍ର ଶ୍ରୀ ବିଜୟ ବୁଦ୍ଧି ଦୁବା ନୀତି ମତେ ମମ ମରେ ସରୁଛି ଧର ଆରମ୍ଭ ହେଉଛି ଧ ଏବଂ ମ ମିଶ୍ରି ଧର୍ମ ହେଲା ଏ ଧର୍ମ ସବୁ ଭଗବାନ ଚତୁର୍ଥତାରେ ପାଇବେ। ପରିତ୍ରାଣାୟ ସାଧନା ବିନାଶାୟ ଚତୁଷ୍କୃତା ଧର୍ମ ସଂସ୍ଥାପନାର୍ଥାୟ ଧର୍ମ ସ୍ଥାପନ କରାଯିବ, ଧର୍ମ ବିଷୟରେ ଭଗବାନ କହିବେ। ଧର୍ମ ବିଷୟରେ ଜଣେ ଜାଣିଲେ ଅଧର୍ମ ବିଷୟରେ ମଧ୍ୟ ଜାଣିପାରିବେ, ଧର୍ମ ବିଷୟରେ ଜଣେ ଅଧର୍ମ ବିଷୟରେ ମଧ୍ୟ କୁହାଯାଇଛି ଅଧର୍ମା ଭଗବତୀ ଗୀତ ଏଇ ଯେଉଁ ପ୍ରଥମେ ଅର୍ଜୁନ ସବୁ କହିବେ ଏସବୁ ଅଧର୍ମ, ସବୁ କୁଳ ଧର୍ମ ସନାତନ ଧର୍ମ ନଷ୍ଟ କୁଳ କୃଷ୍ଣ ଅଧର୍ମା ଭଗବତୀ ଗୀତ ଧର୍ମ ତାଙ୍କର ସ୍ତ୍ରୀମାନେ ବିଧବା ହୋଇଗଲେ ସବୁ ଅଧର୍ମ ହେବ, ଅଧର୍ମ ବିଷୟରେ ମଧ୍ୟ କୁହାଯାଇଛି, ଧର୍ମ ବିଷୟରେ କୁହାଯାଇଛି। ତେଣୁ ଆମେ ଅଧର୍ମରୁ ଦୂରେଇ ରହିକରି ଧର୍ମ ଆଚରଣ କରି ଭଗବାନଙ୍କ ପାଖରେ ଭଗବାନଙ୍କ ସହିତ ଯୁକ୍ତ ହେବା ପାଇଁ ଚେଷ୍ଟା କରିବା। ଇଏ ହେଉଛି ଭଗବତ ଗୀତାରେ ବିଭିନ୍ନ ସ୍ଥାନରେ ଅଧର୍ମ ବିଷୟରେ ମଧ୍ୟ କୁହାଯାଇଛି, ଯେସା ଆମକୁ ଅନ୍ତର୍ଗତ ପାପମ ପାପମ ହେଉଛି ଅଧର୍ମ, ଯେଉଁମାନଙ୍କର ଅଧର୍ମ ଦୂର ହୋଇଯାଇଛି ଅନ୍ତ ହୋଇଯାଇଛି ଏବଂ ଧର୍ମ ଆରମ୍ଭ ହୋଇଛି, ସେମାନେ ଦେ ଦ୍ୱନ୍ଦ୍ୱମ ନିର୍ମିତ ବଦତ୍ୟମାନ ଦୂରଦୂତା ସପ୍ତମ ଅଧ୍ୟାୟରେ ଏସବୁ ରହିଛି, ଦେଶାନ୍ତୁ ଅନ୍ତର୍ଗତ ପାପମ ଜେନାନାମ ପୁଣ୍ୟକର୍ମଣାମ ଦେ ଦ୍ୱନ୍ଦ୍ୱମ ନିର୍ମିତ ବଦତ୍ୟମାନ ଦୂରଦୂତା। ପ୍ରଭୁପାଦ ମହାରାଜ ଯାଇଥିଲେ ଆମେରିକାକୁ, ସେ ସମୟରେ ବହୁତ ଖ୍ରୀଷ୍ଟିଆନ ଧର୍ମ ଧାର୍ମିକ ବ୍ୟକ୍ତିମାନେ ସବୁ ଆସି ବିଭିନ୍ନ ପ୍ରଶ୍ନ ପଚାରନ୍ତି, ସେ କିନ୍ତୁ ଏଇ ଏଇ କଥାଟି କୁହନ୍ତି, ତମେ ଏ ଯେଉଁ ପାପରୁ ମୁକ୍ତ ହେଲଣି କି ଆଉ ଉନ୍ନତ କଥା କ'ଣ ଚିନ୍ତା କରିବ, ତମେ ତ ଯେଉଁ ଯୀଶୁ ଖ୍ରୀଷ୍ଟ ପ୍ରଥମେ କହିଲେ ତାଙ୍କର ରହିଛି ବେଦରେ ତାଙ୍କର ଯେଉଁ ରହିଛି କ'ଣ ତାଙ୍କର ବାଇବେଲ, ବାଇବେଲରେ ଓଲ୍ଡ ଟେଷ୍ଟାମେଣ୍ଟ ରହିଛି, ଓଲ୍ଡ ଟେଷ୍ଟାମେଣ୍ଟରେ 10 କମାଣ୍ଡ ରହିଛି, 10 ନିର୍ଦ୍ଦେଶ ରହିଛି। ପ୍ରଥମ ନିର୍ଦ୍ଦେଶ ହେଉଛି ଦାଓ ସର୍ଣ୍ଣ କିର୍, ତମେ ହତ୍ୟା କରିବ ନାହିଁ। ତେଣୁ ସେମାନେ କହୁଛନ୍ତି ଦାଓ ସର୍ଣ୍ଣ କିର୍ ଯେଉଁ ଖ୍ରୀଷ୍ଟିଆନ ଯୀଶୁ ଖ୍ରୀଷ୍ଟ କହିଥିଲେ ସେ ମନୁଷ୍ୟମାନଙ୍କ କଥା କହୁଥିଲେ, ଅନ୍ୟ ପଶୁମାନଙ୍କ କଥା କହିନାହାନ୍ତି, ତୁମେ ଅନ୍ୟ ପଶୁମାନଙ୍କୁ ହତ୍ୟା ମନୁଷ୍ୟମାନଙ୍କୁ ହତ୍ୟା କରିବ ନାହିଁ, ପଶୁମାନଙ୍କ କଥା କୁହାଯାଏ ନାହିଁ ସେଥିରେ, ଦାଓ ସର୍ଣ୍ଣ କିର୍ ଅର୍ଥ ହେଉଛି ସେଇଟା। ତେଣୁ ପ୍ରଭୁପାଦ ମହାରାଜ କହନ୍ତି ତାହେଲେ ଯୀଶୁ ଖ୍ରୀଷ୍ଟ ଇଂଲିଶ ଜାଣିନାହାନ୍ତି, ଯଦି ମନୁଷ୍ୟମାନଙ୍କୁ ମାରିବା ପାଇଁ ସେ ମନା କରିଥାନ୍ତେ ତାହେଲେ କ'ଣ ୱାର୍ଡ଼ ହେଇଥାନ୍ତା, ଦାଓ ସର୍ଣ୍ଣ ମର୍ଡର୍, ମର୍ଡର୍ ଆସିଲେ ସାର୍ଙ୍କ କଥା ଆସିବ ଜଜମେଣ୍ଟ ଦେବେ 302 ମର୍ଡର୍ ଆସିବ, କିନ୍ତୁ ଯୀଶୁ ଖ୍ରୀଷ୍ଟ କ'ଣ ଇଂଲିଶ ଜାଣିନାହାନ୍ତି, ତାହେଲେ ସେ କାହିଁକି କହିଲେ କିଲ୍ ପାଇଁ କାହିଁକି କହିଲେ, ସେମାନଙ୍କ ଧାରଣା ଯେ ପଶୁପକ୍ଷୀମାନଙ୍କର ଆତ୍ମା ନାହିଁ, ମନୁଷ୍ୟର ଆତ୍ମା ରହୁଛି ପଶୁପକ୍ଷୀମାନଙ୍କର ଆତ୍ମା ନାହିଁ। ଏଇଭଳି ଭାବରେ ପ୍ରଭୁପାଦ ମହାରାଜଙ୍କର ସେମାନେ ଆସନ୍ତି ଧାର୍ମିକ କଥା ଶୁଣିବା ପାଇଁ, ପ୍ରଭୁପାଦ ମହାରାଜ ଏଇଥିରୁ ଅନ୍ତର୍ଭୁକ୍ତ ଏଇଥିରୁ ଉନ୍ନତ ଯାଇନି, ତମେ କ'ଣ ଉନ୍ନତ କଥା କୁହାଯିବ, ହଁ ମଣିଷ ଯଦି କୁହାଯାଇଥାନ୍ତା ତାହେଲେ ସେଠି ୱାର୍ଡ଼ ଲାଗିଥାନ୍ତା ମର୍ଡ଼ର୍, କିଏ ବି ଖାଇନଥାନ୍ତା, ମନୁଷ୍ୟମାନଙ୍କୁ ପଶୁ ସମସ୍ତ କଥା କୁହାଯାଏ, କିଲ୍ ମାନେ ପଶୁମାନଙ୍କ ପାଇଁ ସୁଧାର କରେ। ତେଣୁ ଭଗବତ ଗୀତାରେ ବହୁତ ପ୍ରକାର ଜ୍ଞାନ ରହିଛି, ଏ ଜ୍ଞାନକୁ ଯେତେ ଆମେ ସେଦିନ କହିଥିଲେ ଜଣେ ଯଦି ସମସ୍ତ ଭଗବତ ଗୀତା ସବୁ ଯେଉଁ ସାତଶହ ଶ୍ଳୋକ ଜଣେ ଯଦି ପାଠ କରିବେ ପ୍ରତିଦିନ, ତଥାପି ପ୍ରତି ମାନେ ପାଠରେ ସେ ଗୋଟେ ଗୋଟେ ନୂଆ ଅର୍ଥ ପାଇବେ। କାରଣ ଏଇ ଲିଟରେଚର୍ ହେଉଛି ସେଇଭଳିଆ ରୂପା ଧାରା ଜାଗରଣ ଗୋଟେ ଶ୍ଳୋକରେ କହିଛନ୍ତି ଯେ ଟ୍ରାନ୍ସଜେଣ୍ଡାଲ ଲିଟରେଚର୍ ଇଜ୍ ବିୟଣ୍ଡ ଇଜ୍ ଏଭବ୍ ମୋଡ଼ ଅଫ୍ ଡାର୍କନେସ୍। ଏ ଏ ଯେଉଁ ପରମାର୍ଥିକ ଜ୍ଞାନ ସବୁ ରହିଛି, ସାହିତ୍ୟ ସବୁ ରହିଛି, ଏ ଭୌତିକ ଜଗତ ତ୍ରିଗୁଣର ଉର୍ଦ୍ଧ୍ୱରେ, ବିଶେଷ ଭାବରେ ତମ ଗୁଣର ଉର୍ଦ୍ଧ୍ୱରେ, ଏବଂ ଇଟ୍ସ ଲାଇଟ୍ ବିକମ୍ସ ମୋର୍ ଲୁମିନସ୍ ୱିଥ୍ ପ୍ରୋଗ୍ରେସିଭ୍ ରିଡିଂ ଆଣ୍ଡ ରିଲାକ୍ସେସନ୍ ଅଫ୍ ଦି ଟ୍ରାନ୍ସଜେଣ୍ଡାଲ ସବଜେକ୍ଟ ମ୍ୟାଟର। ଆମେ ଯେତେ ଅଧ୍ୟୟନ କରୁଥିବା, ଯେତେ ଅନୁଭବ କରୁଥିବା, ତା'ର ଆଲୋକ ଯେତେ ଅଧିକରୁ ଅଧିକ ହେଉଥିବ, ମୋର୍ ଲୁମିନସ୍ ଅଧିକରୁ ଅଧିକ ତା'ର ଆଲୋକ ହେଉଥିବ, ମାନେ ଆମେ କହିପାରିବା ନାହିଁ ଯେ ଆର କେତେ ସବୁର ଅର୍ଥ ଭଗବାନଙ୍କର ପାଣି ନା। ଭଗବାନ ଯେଉଁଭଳି ଭାବରେ ଅନନ୍ତ, ତାଙ୍କର କଥାରେ ମଧ୍ୟ ସେଇଭଳି ଭାବରେ ରହିଛି ଅନେକ, କେତେ ଟିକାକାରମାନେ କେତେ ସବୁ ଦେଇଛନ୍ତି, ଟିକା ଦେଇଛନ୍ତି ନାଇଁକି, କିନ୍ତୁ କେଉଁ ଟିକାଟିକୁ ଆମେ ଗ୍ରହଣ କରିବା। ରୂପା ମହାରାଜ କହିଛନ୍ତି ଯେ ଆମେ ଯେଉଁ ଭଗବତ ଗୀତାର ଅର୍ଥ ବୁଝିବା ପାଇଁ ହେଲେ ଅର୍ଜୁନ ଭଗବାନଙ୍କର ଶୁଣିଲେ ନା, ସିଧାସଳଖ ଶୁଣିଲେ ଭଗବାନଙ୍କର, ଭଗବାନଙ୍କୁ ଯେଉଁଭଳିଆ ବୁଝିଥିଲେ ଆମେ ଯଦି ସେଇଭଳିଆ ବୁଝିବା ତାହେଲେ ବୁଝିବା ପରେ ଆମେ ଠିକ୍ ଭଗବତ ଗୀତାର ଜ୍ଞାନ ପ୍ରାପ୍ତ ହେଲେ। ଭଗବତ ଗୀତାରେ ଅର୍ଜୁନ ଭଗବାନ କିଭଳିଆ ବୁଝିଥିଲେ ଦଶମ ଅଧ୍ୟାୟ କହିଛନ୍ତି ସେ ପରମ ବ୍ରହ୍ମ ପରମ ଧାମ ପବିତ୍ର ପରମ ଭଗବାନ ପୁରୁଷମ ଶାଶ୍ୱତ ଦିବ୍ୟମ ଆଦି ଦେବ ଭଜମ ବିଭୁ। ଭଗବାନ ସେ ରିଏଲାଇଜ୍ କରିଥିଲେ, ଅନୁଭବ କରିଥିଲେ, ଆପଣ ହେଉଛନ୍ତି ପରମ ବ୍ରହ୍ମ, ବ୍ରହ୍ମ ଆତ୍ମା ପରମାତ୍ମା ଭଗବାନ ଯେଉଁ ରହିଥିଲେ ବ୍ରହ୍ମ ମଧ୍ୟ ଆପଣ ପରମ ବ୍ରହ୍ମ, ପରମ ଧାମ ସବୁକିଛି ଆପଣଙ୍କ ଠାରେ ଆଶ୍ରୟ ନେଇଛି, ପରମ ଧାମ ଆପଣ ସବୁକିଛିର ଆଶ୍ରୟ ଦେଇଛନ୍ତି ଆପଣ, ଏବଂ ଆପଣ ହେଉଛନ୍ତି ପବିତ୍ର ପରମ ପବିତ୍ର ପରମ ପବିତ୍ର। ଭଗବାନଙ୍କର ନାମ ଚିନ୍ତା କରିବା ମାତ୍ରେ ଜଣେ ପବିତ୍ର ହେଇଯିବ, କାରଣ ସେ ହେଉଛନ୍ତି ପବିତ୍ର। ଜନ୍ମାବସ୍ଥିତି ମାତ୍ରଣ ପ୍ରମାଣ ଭଗବତୀ ନିର୍ମାଣ ଭାଗବତ ନବମ ସ୍କନ୍ଧରେ ଏକଥା ଦୁର୍ବାସାମୀ କହୁଛନ୍ତି। ଜନ୍ମାବସ୍ଥିତି ଭଗବାନଙ୍କର ଭଗବାନ ନାମ ଭିତରେ କୌଣସି ତଫାତ ନାହିଁ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଭଗବାନ ଏବଂ ଭଗବାନ ନାମ ଭିତରେ କୌଣସି ତଫାତ ନାହିଁ। ଦୁର୍ବାସାମୀ କହିଲେ ଯେ ନାମ ସ୍ତୁତି ମାତ୍ରଣ କେବଳ ଶୁଣିଦେଇଛନ୍ତି ଭଗବାନ ନାମ, କୁମାର ଭଗବତୀ ନିର୍ମଳ, ମାନେ ମନୁଷ୍ୟମାନେ ନିର୍ମଳ ହେଇଯିବେ, ପବିତ୍ର ହେଇଯିବେ। ଦଶ ତୀର୍ଥ ପ୍ରଦାନ କିମ୍ବା ଦାସାନାମ ଅବଶିଷ୍ୟତେ, ଆଉ ଯିଏ ତାଙ୍କର ସେବକ ତାଙ୍କର ଯିଏ ଦାସ ତାଙ୍କର ଯିଏ ଭକ୍ତ ତାଙ୍କ ପାଇଁ କ'ଣ ଆଉ ଅସମ୍ଭବ କ'ଣ ଅଛି। ଦଶ ତୀର୍ଥ କିମ୍ ଦାସାନାମ ଅବଶିଷ୍ୟତେ ଆଉ କ'ଣ ତାଙ୍କ ପାଇଁ ରହିଛି, ବାକି ରହିଛି ଅପ୍ରାପ୍ତ କ'ଣ ରହିଛି। ତେଣୁ ଆମର ଗରୁଡ଼ ପୁରାଣ କୁହାଯାଇଛି ଓଂ ଅପବିତ୍ରଂ ପବିତ୍ରଂ ବା ସର୍ବାବସ୍ଥା ଭୋଗ ଯିବା ଜୟସ୍ମରେ କୁଣ୍ଡଳୀ ଆକର୍ଷଣ ବାହ୍ୟ ଅଭ୍ୟନ୍ତର ସୂଚୀ। ଆମେ ଯେକୌଣସି ଜିଓ ଯେକୌଣସି ଅବସ୍ଥାରେ ଥାଆନ୍ତୁ ନା କାହିଁକି, ଯଦି ପଣ୍ଡୁରିକାକ୍ଷ ଭଗବାନ କେତେ ସୁନ୍ଦର ତାଙ୍କର ସୁନ୍ଦର ନୟନ ରହିଛି ପଦ୍ମ ନୟନ, ସେ ଭଗବାନ ପଣ୍ଡୁରିକାକ୍ଷଙ୍କର ଯଦି ସ୍ମରଣ କରିବା ସେମାନେ ବାହ୍ୟ ଏବଂ ଅଭ୍ୟନ୍ତର ପବିତ୍ର ହୋଇଯିବେ। ଭଗବାନ ହେଉଛନ୍ତି ପବିତ୍ର ପରମ ଭଗବାନ, ଏବଂ ଭଗବାନ ହେଉଛନ୍ତି ପୁରୁଷାଙ୍କ ପୁରୁଷାଙ୍କ କହିଲେ ଭଗବାନ ହେଉଛନ୍ତି ପ୍ରକୃତ ପୁରୁଷ, ଏକମାତ୍ର ପୁରୁଷ ହେଉଛନ୍ତି ସିଏ ଆଉ ସମସ୍ତେ ସ୍ତ୍ରୀ। ତେଣୁ ପୁରୁଷ କହିଲେ ପ୍ରଭୁପାଦ ମହାରାଜ କହନ୍ତି ପୁରୁଷ କହିଲେ ପ୍ରକୃତରେ ଉପଭୋଗକାରୀ, ପୁରୁଷ ହେଉଛି ଭଗବାନ ହେଉଛନ୍ତି ପ୍ରକୃତରେ ଉପଭୋଗକାରୀ। ଆମେ ଭଗବାନଙ୍କ ଅଂଶ ହିସାବରେ ଆମର କର୍ତ୍ତବ୍ୟ ହେଉଛି ଭଗବାନଙ୍କୁ ଉପଭୋଗ ପ୍ରଦାନ କରିବା, କିନ୍ତୁ ଆମେ ଉପଭୋଗ କରିକି ଭାବିବା ପାଇଁ ଉପଭୋଗ କରିବା ଉପଭୋଗକାରୀ ବୋଲି ଭାବିକରି ଆମର ଏ ଭୌତିକ ଜଗତରେ ପତନ ହେଇଛି। ଭଗବତ ଗୀତା 13 ଅଧ୍ୟାୟରେ ସେଟା କୁହାଯାଇଛି, ପୁରୁଷ ପ୍ରକୃତି ତୋଇ ଭୁଙ୍କ୍ତେ ପ୍ରକୃତିଜାମ ଗୁଣାନ୍ କାରଣ ଗୁଣ ସଂଘର୍ଷ ସଦସ୍ୟ ଧ୍ୱନି ଅନ୍ୱେଷ। ଏଠି ପୁରୁଷ ହୁଅନ୍ତୁ ବା ସ୍ତ୍ରୀ ହୁଅନ୍ତୁ ସମସ୍ତଙ୍କର ଏହି ପୁରୁଷ ଅଭିମାନ ରହିଛି, ଏହି ଉପଭୋଗ କରିବା ପାଇଁ ଚାହୁଁଛୁ। ସେଥିପାଇଁ ଏହି ଭୌତିକ ଜଗତରେ ବିଭିନ୍ନ ଯେଉଁ 84 ଲକ୍ଷ ଜୀବ ଅଛନ୍ତି ବିଭିନ୍ନ ଅଛି ସେହି ଜୀବନରେ ସେମାନେ ଭ୍ରମଣ କରୁଛନ୍ତି। ତେଣୁ ପୁରୁଷ ଶାଶ୍ୱତ, ଶାଶ୍ୱତ କହିଲେ ସବୁବେଳ ପାଇଁ, ଏତେ ନୁହଁ ଆଗରୁ ନଥିଲେ ଭବିଷ୍ୟତ ରହିବେ ନାହିଁ, ବର୍ତ୍ତମାନ ଅଛନ୍ତି ନା, ପ୍ରଥମେ ଥିଲେ ଚତୁଃଶୀଲ ଭାଗବତ ପ୍ରଥମ ଶ୍ଳୋକ ହେଉଛି ଏଇଟା, ଏବଂ ଆମର ଦଶମ ଅଧ୍ୟାୟ ମଧ୍ୟ ଯେଉଁ ଗୀତା ସାର ରହିଛି ତା'ର ପ୍ରଥମ ଶ୍ଳୋକଟି ମଧ୍ୟ ଏଇଟା, ଭଗବାନ ଅତୀତରେ ଥିଲେ ବର୍ତ୍ତମାନ ଅଛନ୍ତି ଭବିଷ୍ୟତ ରହିବେ।
ଦିବ୍ୟ ଭଗବାନ ଶାଶ୍ୱତ ପୁରୁଷ ଶାଶ୍ୱତ ଦିବ୍ୟ ଭଗବାନ ହେଉଛନ୍ତି ଦିବ୍ୟ ଜନ୍ମ କର୍ମଚର୍ମ ଦିବ ଭଗବତୀ ଚତୁର୍ଦ୍ଦ ଭଗବାନ କହିଲେ ଅର୍ଜୁନ ବୁଝିକରି ଆପଣ ହେଉଛନ୍ତି ଦିବ୍ୟ ବୌଦ୍ଧିକ ଜାଗାରେ ସେ ନୁହନ୍ତି ଆଦିଦେବ ସେ ହେଉଛନ୍ତି ମୂଳ ଭଗବାନ ଆଦିଦେବ ଅଜମ ତାଙ୍କର କୌଣସି ଜନ୍ମ ନାହିଁ ଏବଂ ସେ ହେଉଛନ୍ତି ବିଭୁ ବିଭୁ କହିଲେ ତାଙ୍କର କୌଣସି ସୀମା ନାହିଁ ଅସୀମ ସେ ଅନଲିମିଟେଡ୍ ସେ ଅନନ୍ତ ସେ ବିଭୁ ଏଇଭଳି ଭାବରେ ଅର୍ଜୁନ ବୁଝିଥିଲେ ତେଣୁ ଆମେ ସେଇଭଳି ଭାବେ ବୁଝିବାକୁ ହେଲେ ଯେଉଁମାନେ ଭଗବାନ ବୁଝିଛନ୍ତି ଯେଉଁ ଧାରାରେ ଏ ଯେଉଁ ପରମ୍ପରାରେ ଯେଉଁମାନେ ଆସୁଛନ୍ତି ସେ ପରମ୍ପରାରେ ଆସିଲେ ଆମେ ସେ ଅର୍ଥକୁ ବୁଝିପାରିବା ଠିକ୍ ଭାବରେ ତେଣୁ ଏ ଶ୍ଳୋକରେ ମଧ୍ୟ ବହୁତ କଥା ରହିଛି ଆମର ସମୟ ହୋଇଯାଇଛି ଆମର କଥା ବିଶ୍ରାନ୍ତ ପୂର୍ବରୁ ପଚାରିବା କିଛି ଆମର କିଛି ତୁଟି ହୋଇଗଲା ବା ଆପଣ କିଛି ଅଧିକା କିଛି କହିବା ପାଇଁ ଚାହାନ୍ତି ବା କିଛି ସନ୍ଦେହ ରହିଲା ତାହେଲେ ଗୋଟିଏ ଶବ୍ଦରେ ବହୁତ ଅର୍ଥ ରହିଛି ପୁରୀର ଈଶ୍ୱର ପୁରୀରେ ଯିଏ ସୟନ କରନ୍ତି ପୁରୁଷ ସେଠି ସୟନ କରନ୍ତି ପୁରୁଷ ତାର ଅର୍ଥ ଯେ ଈଶ୍ୱର ଈଶ୍ୱର କିଏ ଭଗବାନ କର୍ତ୍ତା ମାନେ କିଏ ଭାବନ୍ତି ଇଏ କର୍ତ୍ତା ତଥେବ ସେଠି କର୍ତ୍ତା ଆତ୍ମାନ କେବଳ ତୁ ଯାଉ ସାଧାରଣତଃ ଲୋକମାନେ ମନେକର ଆକ୍ସିଡେଣ୍ଟ ହେଇଗଲା ସେମାନେ କ'ଣ କହିବେ ଇଏ ଆକ୍ସିଡେଣ୍ଟ କଲା ଆପଣଙ୍କୁ ଜଜମେଣ୍ଟ ସେଥିରେ ଦେବେ ଆପଣ ଏ ଚାରୋଟି କାରଣ ଆମର ନାହିଁ ଶାସ୍ତ୍ରରେ ନାହିଁ ସେଟା ତେଣୁ ସେ ସାକ୍ଷୀ ଇତ୍ୟାଦି କହିକି ତାକୁ ଭାବିବେ ଦେଇକି ତାକୁ ଦଣ୍ଡ ଦିଆଯିବ କିନ୍ତୁ ଆଉ ଚାରୋଟି କାରଣ ରହିଛି ଦୋଷ କରିକି ମଧ୍ୟ ସେ ମୁକ୍ତ ହେଇଯାଉଛି କାହିଁକି ଅନ୍ୟ ସବୁ ତା କାରଣ ରହିଛି ଅନ୍ୟ ପୁଣି କେଉଁ କାଳରେ କ'ଣ ସେ କରିଥିଲା ତାର ଫଳ ପୁଣି ରହିଛି ବହୁତ କଥା ରହିଛି ତେଣୁ ପୁରୁଷର ମୁଖ୍ୟ ଅର୍ଥ ହେଉଛି ଉପଭୋଗକାରୀ ପ୍ରକାରଣ କହିଛି ପୁରୁଷ ଉପଭୋଗକାରୀ ପୁରୁଷ ପୁରୁଷ ଯେଉଁଟା ଏନ୍ଜୟ ଆଉ ସ୍ତ୍ରୀ କହିଲେ ସେ ଉପଭୋଗ୍ୟା ଏଭଳି ଭାବର ତେଣୁ ଆମେ ହେଉଛୁ ପ୍ରକୃତି ଭଗବାନଙ୍କର ପ୍ରକୃତି ଭଗବତ ଗୀତା ସତ ମଧ୍ୟ କହିଲେନି ଭୂମି ଆପ ନଳ ବାୟୁ ମନ ଭିତରେ ଗଜ ଅହଙ୍କାର ଇତ୍ୟାଦି ବିନା ପ୍ରକୃତି ଅଷ୍ଟଦାନ ଏ ଆଠଟି ହେଉଛି ବିନା ପ୍ରକୃତିର ନିମିତ ପ୍ରକୃତି ଅପରିହାମୃତ ପ୍ରକୃତି ବିଧିମେ ପରାଣ ଜୀବଭୂତ ଇଏ ଅପରା ପ୍ରକୃତି ଛଡ଼ା ଆଉ ଗୋଟେ ପ୍ରକୃତି ରହିଛି ସେ ହେଉଛି ଜୀବଭୂତ ସିଏ ମଧ୍ୟ ପ୍ରକୃତି ଭଗବାନ ପ୍ରକୃତି ପ୍ରକୃତି ଭଗବାନ ଏକମାତ୍ର ପୁରୁଷ ଭଗବାନ ଏକମାତ୍ର ଭୂମିକା ଆଉ ସମସ୍ତେ ଅଂଶ ଭଗବାନଙ୍କର ଅଂଶ ହିସାବରେ ଅଂଶ ହିସାବରେ ମାନେ ପ୍ରକୃତି ଭଗବାନ ପ୍ରକୃତି ଭଗବାନ ପୁରୁଷ ଜୟ ଶ୍ରୀ ଭଗବୀତା କି ଜୟ ଶ୍ରୀ ଗୋପା ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଦାୟି ଗୌତମ ଆନନ୍ଦୀ ମୋତେ ବି କ'ଣ ଆସିଥିଲି କେମିତି କ'ଣ ଓ